స్వాగతం భద్రమస్తు
అపి స్వజ్ఞాతి బంధూనాం
అనమీవమ్మనామయం
ప్రసజ్జన బ్రహ్మ ద్వారా అతివ ఆదర ప్రాప్త హోయి పర్జంకరే పలంకరే ఉపవేశన కరిసంతి ఏవం ଏକାନ୍ତ ସମୟରେ କୃଷ୍ଣ ବଳରାମଙ୍କ ସହିତ କଥୋପକଥନ କରିବା ପାଇଁ ପ୍ରତୀକ୍ଷା କରୁଛନ୍ତି। କୃଷ୍ଣ ବଳରାମ ସେମାନଙ୍କର ରାତ୍ରି ଭୋଜନ ସମାପ୍ତ କରିସାରିବା ପରେ ସେମାନେ ଅକ୍ରୁରଙ୍କର ନିକଟକୁ ଆସିଛନ୍ତି ଏବଂ ଭଗବାନ ଶ୍ରୀକୃଷ୍ଣ ଅକ୍ରୁରଙ୍କୁ ପ୍ରଶ୍ନ କରୁଛନ୍ତି। ତାତ ସୌନାଗତ କଚିତ ସ୍ୱାଗତଂ ଭଦ୍ରମସ୍ତୁ। ଭଗବାନ ଶ୍ରୀକୃଷ୍ଣ ଅକ୍ରୁରଙ୍କୁ କହୁଛନ୍ତି, ହେ ତାତ, ହେ ପ୍ରିୟ କକା ଅକ୍ରୁର, ହେ ସୌମ୍ୟ ଅକ୍ରୁର, ହେ ତାତ ଅକ୍ରୁର, ହେ ଧୀର ଚିତ୍ତ ଶାନ୍ତ ଚିତ୍ତ ଅକ୍ରୁର, କଚିତ ସ୍ୱାଗତମ ସୁ ଆଗତମ ସ୍ୱାଗତମ, ଯେ ଆପଣ ଯେଉଁ ମଥୁରାରୁ ବ୍ରଜଭୂମିକୁ ଆଗମନ କଲେ ଆପଣଙ୍କର ଆଗମନ ସୁନ୍ଦର ଭାବରେ ବା ନିର୍ବିଘ୍ନରେ ସମାହିତ ହେଇଛି ନା ନାହିଁ, ସେଥିପାଇଁ ପ୍ରଶ୍ନ କରୁଛନ୍ତି। ସ୍ୱାଗତ, ଯେ ସୁନ୍ଦର ଭାବରେ ବା ନିର୍ବିଘ୍ନରେ ଆପଣ ଆଗତ ହେଇଛନ୍ତି କି ନାହିଁ, ଏହା ହେଉଛି ସ୍ୱାଗତର ଅର୍ଥ। ଏବଂ ଭଦ୍ରଂ ଅସ୍ତୁଭ ଅର୍ଥାତ୍ ଆପଣଙ୍କର ସବୁ କୁଶଳ ନା ନାହିଁ, ଯେପରି ଭାବରେ କୌଣସି ବନ୍ଧୁ କାହାର ଗୃହକୁ ଆଗମନ କଲେ ଆମେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥାଉ ଏବଂ ସେମାନଙ୍କର ତାଙ୍କର କୁଶଳ ଜିଜ୍ଞାସା କରିଥାଉ। ଅନୁରୂପ ଭଗବାନ ଶ୍ରୀକୃଷ୍ଣ ଅକ୍ରୁରଙ୍କର ନିର୍ବିଘ୍ନ ଯାତ୍ରା ଏବଂ ତାଙ୍କର କୁଶଳ ସମାଚାର ଜିଜ୍ଞାସା କରୁଛନ୍ତି ଏବଂ ତାଙ୍କର ଜ୍ଞାତି ବନ୍ଧୁମାନଙ୍କ ସମ୍ବନ୍ଧରେ ମଧ୍ୟ ସେ କୁଶଳ ଜିଜ୍ଞାସା କରୁଛନ୍ତି। ତେଣୁ ସେ ପଚାରୁଛନ୍ତି, ଅପି ସ୍ୱଜ୍ଞାତି ବନ୍ଧୁନା ଅନମୀବଂ ଅନାମୟମ, ଯେ ଆମର ଜ୍ଞାତି ସ୍ୱଜନ ଏବଂ ବାନ୍ଧବମାନେ ସେମାନେ ସମସ୍ତେ ସୁଖରେ ଅଛନ୍ତି ତ? ଅନମୀବଂ ଅର୍ଥାତ୍ ଅମୀବ ଅର୍ଥାତ୍ ପାପକର୍ମ, ପାପକର୍ମର ଫଳସ୍ୱରୂପ ବ୍ୟକ୍ତି ସଂସାରରେ ଦୁଃଖ ଭୋଗ କରିଥାଏ। ତେଣୁ ଅନମୀବମ୍ ଅର୍ଥାତ୍ ଅପାପ ଅର୍ଥାତ୍ ସୁଖ, ସେମାନେ ସୁଖରେ ରହିଛନ୍ତି କି ନାହିଁ ସେ ସମ୍ବନ୍ଧରେ ଭଗବାନ କୃଷ୍ଣ ଜିଜ୍ଞାସା କରୁଛନ୍ତି। ଏବଂ ଅନାମୟମ୍ ନ ଆମୟମ୍ ଅନାମୟମ୍ ଅର୍ଥାତ୍ ସେମାନେ କୌଣସି ରୋଗାକ୍ରାନ୍ତ ହେଇନାହାନ୍ତି ତ, ନିରୋଗରେ ରହିଛନ୍ତି ତ? ତେଣୁ ସେମାନେ ନିରୋଗରେ ରହିଛନ୍ତି କି ନାହିଁ, ସୁସ୍ଥ ରହିଛନ୍ତି କି ନାହିଁ ଏବଂ ସୁଖରେ ରହିଛନ୍ତି କି ନାହିଁ, ଏ ସମ୍ବନ୍ଧରେ ଭଗବାନ କୃଷ୍ଣ ଅକ୍ରୁରଙ୍କୁ ଜିଜ୍ଞାସା କରୁଛନ୍ତି। ଏବଂ କେଉଁମାନଙ୍କ ସମ୍ବନ୍ଧରେ ଜିଜ୍ଞାସା କରୁଛନ୍ତି? ସ୍ୱଜ୍ଞାତି ବନ୍ଧୁନା। ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହି ଶ୍ଳୋକର ବ୍ୟାଖ୍ୟା କରିବାକୁ ଯାଇ କହୁଛନ୍ତି, ସ୍ୱ ଅର୍ଥାତ୍ ସ୍ୱଜନମାନେ, ଯେଉଁମାନେ ବ୍ୟକ୍ତିର ହିତ ଚିନ୍ତା କରିଥାନ୍ତି, ସୃହୃତ୍ତମ ସୃହୃଦ, ଯେଉଁମାନେ ବ୍ୟକ୍ତିର ହିତ ଚିନ୍ତା କରିଥାନ୍ତି ସେମାନଙ୍କୁ ସ୍ୱଜନ ବୋଲି କୁହାଯାଏ। ଯେଉଁମାନେ ଶତ୍ରୁତାପୂର୍ଣ୍ଣ ଆଚରଣ କରିଥାନ୍ତି ବା ଦ୍ୱେଷପୂର୍ଣ୍ଣ ଚିନ୍ତା କରିଥାନ୍ତି ସେମାନେ ପ୍ରକୃତରେ ସ୍ୱଜନ ପଦବାଚ୍ୟ ନୁହନ୍ତି। ତେଣୁ ଯେଉଁମାନେ ହିତ ଚିନ୍ତକ ସେମାନେ ହେଉଛନ୍ତି ସ୍ୱଜନ। ଏବଂ ଜ୍ଞାତି ଜ୍ଞାତି ସମ୍ବନ୍ଧରେ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଜ୍ଞାତିର ଅର୍ଥ ହେଲା ଯେଉଁମାନେ ସପିଣ୍ଡ ବାନ୍ଧବ, ଅର୍ଥାତ୍ ଯେଉଁମାନେ ପିଣ୍ଡଦାନ ଦେବାର ଅଧିକାରୀ, ପିତୃପୁରୁଷଙ୍କୁ ଯେଉଁମାନେ ପିଣ୍ଡଦାନ ଦେଇପାରିବେ ସେମାନଙ୍କୁ ଜ୍ଞାତି ବୋଲି କୁହାଯାଏ। ତେଣୁ ଜ୍ଞାତି ସେମାନେ ପିତା ଏବଂ ମାତାଙ୍କର ସାତ ପୁରୁଷ ଆଗକୁ ଏବଂ ପଛକୁ, ଏମାନେ ସମସ୍ତେ ଜ୍ଞାତି ବା ସପିଣ୍ଡ ବାନ୍ଧବ ମଧ୍ୟରେ ଆସୁଛନ୍ତି। ଏହାର ବାହାରେ ଯେଉଁ ବନ୍ଧୁମାନେ ରହିଛନ୍ତି, ଯେଉଁମାନଙ୍କର ସହିତ ପ୍ରତ୍ୟକ୍ଷ ସମ୍ପର୍କ ନଥାଇ ପରୋକ୍ଷ ସମ୍ପର୍କ ରହିଛି, ସେମାନେ ଅସପିଣ୍ଡ ବାନ୍ଧବ, ସେମାନେ ପିଣ୍ଡଦାନ କରିପାରିବେ ନାହିଁ। କିନ୍ତୁ ବନ୍ଧୁ ବା କୁଟୁମ୍ବ ଜ୍ଞାତିମାନଙ୍କର ବନ୍ଧୁ ବା ତାଙ୍କର କୁଟୁମ୍ବ, ସେମାନଙ୍କ ସହିତ ସେମାନଙ୍କର ସମ୍ପର୍କ ରହିଛି, ତେଣୁ ସେମାନେ ମଧ୍ୟ ବାନ୍ଧବ କିନ୍ତୁ ଅସପିଣ୍ଡ ବାନ୍ଧବ, ସେମାନେ ପିଣ୍ଡଦାନ କଲେ ପିତୃପୁରୁଷମାନେ ଗ୍ରହଣ କରିବେ ନାହିଁ। ତେଣୁ ଏହିପରି ଭାବରେ ଭଗବାନ ଶ୍ରୀକୃଷ୍ଣ ଏହି ସମସ୍ତଙ୍କର କଥା ଜିଜ୍ଞାସା କରୁଛନ୍ତି ଅକ୍ରୁରଙ୍କୁ, ସ୍ୱଜନମାନଙ୍କର କଥା, ଅର୍ଥାତ୍ ମଥୁରାରେ ଯେଉଁମାନେ ଭଗବାନ କୃଷ୍ଣ ବଳରାମଙ୍କର ହିତଚିନ୍ତା କରୁଛନ୍ତି, ଯଦୁବଂଶର ହିତଚିନ୍ତା କରୁଛନ୍ତି, ସେମାନେ ସେହି ସ୍ୱଜନମାନଙ୍କର ସମ୍ବନ୍ଧରେ ଭଗବାନ କୃଷ୍ଣ ଜିଜ୍ଞାସା କରୁଛନ୍ତି, ତା ସହିତ ନିଜର ଜ୍ଞାତି କୁଟୁମ୍ବମାନଙ୍କ ସମ୍ବନ୍ଧରେ ଜିଜ୍ଞାସା କରୁଛନ୍ତି, ଏବଂ ଅନ୍ୟ ଯେଉଁ ବନ୍ଧୁବାନ୍ଧବ ମାନେ ରହିଛନ୍ତି ସେମାନଙ୍କର କୁଶଳ ଜିଜ୍ଞାସା କରୁଛନ୍ତି। ଏହିପରି ଭାବରେ ଯେତେବେଳେ ଭଗବାନ କୃଷ୍ଣ ଜିଜ୍ଞାସା କରୁଛନ୍ତି, ସେତେବେଳେ ତାଙ୍କର ମନକୁ ଗୋଟିଏ କଥା ଆସୁଛି, ସେ ଭାବୁଛନ୍ତି ଯେ ପ୍ରକୃତ ପକ୍ଷେ ଅକ୍ରୁରଙ୍କୁ ଏହି କୁଶଳ ଜିଜ୍ଞାସା, ବନ୍ଧୁବାନ୍ଧବ ମାନଙ୍କର କୁଶଳ ଜିଜ୍ଞାସା କରି ଲାଭ କ'ଣ? ଯେତେବେଳେ ଏହା ସର୍ବଜନ ବିଦିତ ଯେ କଂସ ପରି ଅତ୍ୟାଚାରୀ ବ୍ୟକ୍ତି ମଥୁରାରେ ଶାସନ କରୁଛି, ଏବଂ ଯେଉଁମାନେ ଧାର୍ମିକ ବା ଧର୍ମପରାୟଣ ସେମାନଙ୍କୁ କଷ୍ଟ ପ୍ରଦାନ କରୁଛି, ସେମାନଙ୍କ ଉପରେ ଅତ୍ୟାଚାର କରୁଛି, ଏବଂ ବିଶେଷ ଭାବରେ ଯାଦବମାନଙ୍କ ପ୍ରତି ତାର ବିଦ୍ୱେଷ ଭାବ ରହିଛି, ତେଣୁ ଭଗବାନ କୃଷ୍ଣ ଭାବୁଛନ୍ତି ଯେ ଏପରି ସ୍ଥଳେ ଏ ଜ୍ଞାତି କୁଟୁମ୍ବ ସ୍ୱଜନମାନଙ୍କର କୁଶଳ ଜିଜ୍ଞାସା କରି ଲାଭ କ'ଣ? ତେଣୁ ଭଗବାନ କୃଷ୍ଣ ଅକ୍ରୁରଙ୍କୁ କହୁଛନ୍ତି ଯେ ହେ ତାତ ଅକ୍ରୁର, ଯେପର୍ଯ୍ୟନ୍ତ ଏଇ ମାତୁଳ ନାମଧେୟ ମାମୁ ନାମରେ ପରିଚିତ ଏଇ ଦୁଷ୍ଟ କଂସ ଯେପର୍ଯ୍ୟନ୍ତ ମଥୁରାରେ ରହି ତାର ସମୃଦ୍ଧିମାନ ହେଉଛି ବା ତାର ସମୃଦ୍ଧି ପରିବ୍ୟାପ୍ତ ହେଉଛି, ସେ ପର୍ଯ୍ୟନ୍ତ ମୋର ଜ୍ଞାତି କୁଟୁମ୍ବମାନଙ୍କ ସମ୍ବନ୍ଧରେ କୁଶଳ ଜିଜ୍ଞାସା କରିବା ନିରର୍ଥକ, କୌଣସି ଅର୍ଥ ନାହିଁ। କାରଣ କଂସର ଅଧୀନରେ କେହି କେବେ କୁଶଳରେ ରହିପାରିବେ ନାହିଁ, ସେମାନେ ସବୁ ସମୟରେ କଷ୍ଟରେ ରହିବେ, ଦୁଃଖରେ ରହିବେ, ଭୟଭୀତ ଅବସ୍ଥାରେ ରହିବେ, ତେଣୁ ସେମାନଙ୍କର କୁଶଳ ଜିଜ୍ଞାସା କରି କିଛି ଲାଭ ନାହିଁ। ତେଣୁ ଏହିପରି ଭାବରେ ଭଗବାନ କୃଷ୍ଣ ପୁଣି ନିଜେ ନିଜ ସମ୍ବନ୍ଧରେ ଚିନ୍ତା କରି କହୁଛନ୍ତି ଯେ ଏଇ ମଥୁରାରେ ମୋର ଜ୍ଞାତି କୁଟୁମ୍ବମାନଙ୍କର କୁଶଳ କିପରି ବା ସମ୍ଭବ ହେବ? ପ୍ରକୃତ ପକ୍ଷେ ମୁଁ ମୋର ପିତା ବସୁଦେବଙ୍କ ଠାରୁ ଜନ୍ମଗ୍ରହଣ କରିଥିବା ହେତୁ ମୋର ପିତାମାତା ବସୁଦେବ ଏବଂ ଦେବକୀ ସେମାନେ ବନ୍ଧନରେ ପଡ଼ିଲେ, ଅର୍ଥାତ୍ କଂସ ସେମାନଙ୍କୁ ବନ୍ଦୀ କଲା, ସେମାନଙ୍କ ବନ୍ଦୀ ହେବାର ମୁଁ ହେଉଛି କାରଣ, ଏବଂ ମୋ ହେତୁ ସେମାନେ ଅନେକ କଷ୍ଟ ମଧ୍ୟ ଭୋଗ କରିଛନ୍ତି ଜୀବନରେ, ଏପରିକି ସେମାନଙ୍କର ଚକ୍ଷୁ ସମ୍ମୁଖରେ ସେମାନଙ୍କର ପୁତ୍ରମାନଙ୍କର ହତ୍ୟା କରାଯାଇଛି କଂସ ଦ୍ୱାରା, କଂସ ସେମାନଙ୍କର ପୁତ୍ରମାନଙ୍କୁ ହତ୍ୟା କରିଛି ପିତାମାତାଙ୍କର ଚକ୍ଷୁ ସମ୍ମୁଖରେ, ତାହାର ମଧ୍ୟ ମୁଁ ହିଁ କାରଣ। କେବଳ ମୋ ହେତୁ ମୋର ପିତାମାତା ଏବଂ ତାଙ୍କର ପୁତ୍ରମାନେ ସମସ୍ତେ କଷ୍ଟ ଭୋଗ କଲେ, ଅଥଚ ମୁଁ ଏପର୍ଯ୍ୟନ୍ତ ସେମାନଙ୍କୁ କଷ୍ଟରୁ ଉଦ୍ଧାର କରିବା ପାଇଁ କିଛି କରିପାରିଲି ନାହିଁ। ତେଣୁ ଏଇ କଥା ଚିନ୍ତା କରି ଭଗବାନ ଶ୍ରୀକୃଷ୍ଣ ଦୁଃଖ ଅନୁଭବ କରୁଛନ୍ତି ଏବଂ ପୁଣି ଭାବୁଛନ୍ତି ଯେ ଅନେକ ଦିନ ଧରି ମୁଁ ଭାବୁଥିଲି ଯେ ମୋର ଜ୍ଞାତି କୁଟୁମ୍ବମାନଙ୍କୁ ଦର୍ଶନ କରିବା ପାଇଁ ଆଜି ମୋର ସେ ଇଚ୍ଛା ପୂର୍ଣ୍ଣ ହୋଇଛି। ଆଜି ମୁଁ ତୁମର ଦର୍ଶନ ଲାଭ କରିଛି, ତୁମେ ଆମର ଜ୍ଞାତି କୁଟୁମ୍ବ, ତୁମେ ଆଜି ଆସିଛ ମଥୁରାରୁ, ସେଥିପାଇଁ ଆମେ କୃତାର୍ଥ ହେଇଛୁ ତୁମର ଦର୍ଶନ ଲାଭ କରି। ତେବେ ଭଗବାନ ଶ୍ରୀକୃଷ୍ଣ ଅକ୍ରୁରଙ୍କୁ ପଚାରୁଛନ୍ତି ଯେ ଯେତେବେଳେ ତୁମେ ମଥୁରାରୁ ଆସିଛ ନିଶ୍ଚିତ ଭାବରେ ମଥୁରାର ସମାଚାର କ'ଣ ସେ ସମ୍ବନ୍ଧରେ ତୁମେ ଆମକୁ ଜ୍ଞାତ କରାଇବ, ଆମକୁ ସୂଚନା ଦେବ ଯେ ବର୍ତ୍ତମାନ କଂସ ଆମର ଜ୍ଞାତି କୁଟୁମ୍ବମାନଙ୍କ ସହିତ ଆମର ପିତାମାତାଙ୍କ ସହିତ କିପରି ଭାବରେ ବ୍ୟବହାର କରୁଛି ଏବଂ ତାର ଭବିଷ୍ୟତ ଯୋଜନା କ'ଣ, ସେ ଭବିଷ୍ୟତ ପାଇଁ କ'ଣ ଯୋଜନା କରୁଛି। ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଏପରି ଭାବରେ ଅକ୍ରୁରଙ୍କୁ ପ୍ରଶ୍ନ କଲେ, ଅକ୍ରୁର ପ୍ରକୃତରେ ଏହି ମୁହୂର୍ତ୍ତ ପାଇଁ ଅପେକ୍ଷା କରୁଥିଲେ ଯେ ଭଗବାନ କୃଷ୍ଣ ତାଙ୍କୁ ଜିଜ୍ଞାସା କରିବେ, ତେଣୁ ସେ ତାଙ୍କର ଆସିବାର ଉଦ୍ଦେଶ୍ୟ ଜ୍ଞାପନ କରିବେ। ପ୍ରକୃତରେ ଅକ୍ରୁର ଯେତେବେଳେ ମଥୁରାରୁ ବାହାରିଛନ୍ତି ତାର ପୂର୍ବଦିନ ଏକାଦଶୀ ଥିଲା, ତା ପରଦିନ ଦ୍ୱାଦଶୀ ତିଥିରେ ପ୍ରାତଃକାଳରୁ ସେ ମଥୁରାରୁ ବାହାରିଥିଲେ, ସେ ଏକାଦଶୀ ବ୍ରତର ପାରଣ ମଧ୍ୟ କରିନାହାନ୍ତି, ସାରା ଦିନ ଯାତ୍ରା କରିଛନ୍ତି ବ୍ରଜପଥରେ, କିଛି ଖାଇନାହାନ୍ତି। ଭଗବାନ କୃଷ୍ଣଙ୍କର ଚିନ୍ତାରେ ଅକ୍ରୁର କ୍ଷୁଧା ତୃଷ୍ଣା ଭୁଲିଯାଇଛନ୍ତି। ପୁନଃ ଯେତେବେଳେ ଭଗବାନଙ୍କର ଗୃହରେ ଉପସ୍ଥିତ ହୋଇଛନ୍ତି ଅକ୍ରୁର, ତେଣୁ ତାଙ୍କର ଗୃହରେ ସେ ରାତ୍ରିରେ ଏକାଦଶୀ ପାରଣ କରୁଛନ୍ତି। ଯଦିଓ ଶାସ୍ତ୍ର ଅନୁସାରେ ରାତ୍ରିରେ ପାରଣ କରିବାର ବିଧି ନାହିଁ, କିନ୍ତୁ ଭଗବାନଙ୍କ ଗୃହରେ ପ୍ରସାଦ ସେବନ ଏ ସୌଭାଗ୍ୟ ସମସ୍ତଙ୍କୁ ପ୍ରାପ୍ତ ହୁଏ ନାହିଁ। ତେଣୁ ଅକ୍ରୁର କୌଣସି ଶାସ୍ତ୍ରୀୟ ନୀତି ନିୟମ ନ ମାନି ଭଗବାନଙ୍କ ଗୃହରେ ସେ ଏକାଦଶୀ ପାରଣ କରିଛନ୍ତି, ଭଗବାନଙ୍କୁ ଦର୍ଶନ କରି ସେ ତାଙ୍କର ଏକାଦଶୀର ଫଳ ଲାଭ କରିଛନ୍ତି ଅକ୍ରୁର। ତେଣୁ ସେ ଆନନ୍ଦରେ ଯେତେବେଳେ ପ୍ରତୀକ୍ଷା କରୁଥିଲେ ଭଗବାନ କୃଷ୍ଣ ଏବଂ ବଳରାମଙ୍କ ସହିତ କଥାବାର୍ତ୍ତା କରିବା ପାଇଁ, ଏବଂ ଭଗବାନ କୃଷ୍ଣ ତାଙ୍କୁ ଏ ପ୍ରଶ୍ନ ଜିଜ୍ଞାସା କରିଛନ୍ତି, ଏବଂ ଅକ୍ରୁର ବ୍ୟାକୁଳ ହେଉଥିଲେ ଅତି ଶୀଘ୍ର କିପରି ସେ ସୂଚନା ଦେବେ କୃଷ୍ଣ ଏବଂ ବଳରାମଙ୍କୁ ତାଙ୍କର ଆସିବାର ଉଦ୍ଦେଶ୍ୟ ସମ୍ପର୍କରେ, କାରଣ ଅକ୍ରୁର ଜାଣିଛନ୍ତି ଯେ କଂସ ଯେଉଁ ଧନୁର୍ଯଜ୍ଞ ଅନୁଷ୍ଠାନ କରୁଛି ତାହା ଚତୁର୍ଦ୍ଦଶୀ ତିଥିରେ ଅନୁଷ୍ଠିତ ହେବ ମଥୁରାରେ, ଶିବ ଚତୁର୍ଦ୍ଦଶୀ ତିଥି। ତେଣୁ ଫାଲ୍ଗୁନ ଚତୁର୍ଦ୍ଦଶୀ ତିଥିରେ ଏ ଯେଉଁ ଧନୁଯଜ୍ଞ ଅନୁଷ୍ଠିତ ହେବ, ସେ ଯଜ୍ଞ ଅନୁଷ୍ଠାନକୁ କୃଷ୍ଣ ବଳରାମଙ୍କୁ ନେବା ପାଇଁ କଂସ ଆଦେଶ ପ୍ରଦାନ କରିଛି, ଏବଂ ଅକ୍ରୁର ଦ୍ୱାଦଶ ଦିନ ସନ୍ଧ୍ୟା ସମୟରେ ବ୍ରଜଭୂମିରେ ପହଞ୍ଚନ୍ତି। ତେଣୁ ତାଙ୍କ ନିକଟରେ ମାତ୍ର ଗୋଟିଏ ରାତ୍ରି ସମୟ, ତାର ପରଦିନ ଅର୍ଥାତ୍ ତ୍ରୟୋଦଶୀ ତିଥିରେ ସେ କୃଷ୍ଣ ବଳରାମଙ୍କୁ ନେଇ ମଥୁରା ଗମନ କରିବେ। ତେଣୁ ଏଇ ଗୋଟିଏ ରାତ୍ରିରେ ସବୁ ବ୍ୟବସ୍ଥା ହେବାର ରହିଛି। ତେଣୁ ସେ ଅତି ଉତ୍କଣ୍ଠାର ସହିତ ପ୍ରତୀକ୍ଷା କରୁଥିଲେ କୃଷ୍ଣ ବଳରାମଙ୍କୁ, ଯେ ସେ ନନ୍ଦ ମହାରାଜଙ୍କୁ ପ୍ରଥମେ ଏ ସମ୍ବାଦ ନ ଦେଇ ସେ ପ୍ରଥମେ କୃଷ୍ଣ ବଳରାମଙ୍କୁ ଏ ସମ୍ବାଦ ଦେବାକୁ ଚାହୁଁଥିଲେ ଅକ୍ରୁର। ତେଣୁ ଯେତେବେଳେ କୃଷ୍ଣ ଜିଜ୍ଞାସା କରିଛନ୍ତି, ଅକ୍ରୁର ତତ୍କ୍ଷଣାତ୍ ସମସ୍ତ ସମାଚାର କୃଷ୍ଣ ବଳରାମଙ୍କୁ ପ୍ରଦାନ କରୁଛନ୍ତି ଯେ କିପରି ଭାବରେ ନାରଦ ମୁନି କଂସ ନିକଟକୁ ଯାଇ ଏସବୁ ଗୁପ୍ତ ରହସ୍ୟ ଉଦ୍ଘାଟିତ କରିଛନ୍ତି ଯେ କୃଷ୍ଣ ଏବଂ ବଳରାମ ସେ ଦୁଇ ଜଣ ବସୁଦେବଙ୍କର ପୁତ୍ର, ଯିଏକି ବର୍ତ୍ତମାନ ନନ୍ଦବ୍ରଜରେ ପାଳିତ ହେଉଛନ୍ତି, ଏବଂ ଏ କଥା ଶ୍ରବଣ କରି କିପରି ଭାବରେ କଂସ ବସୁଦେବଙ୍କୁ ବଧ କରିବା ପାଇଁ ଉଦ୍ୟମ କରିଥିଲା, କିନ୍ତୁ ନାରଦ ମୁନିଙ୍କର ବାରଣ ହେତୁ କଂସ ବସୁଦେବ ଏବଂ ଦେବକୀଙ୍କୁ ବର୍ତ୍ତମାନ ବନ୍ଧନ କରି ରଖିଛି, ବନ୍ଦୀ କରି ରଖିଛି, ଏବଂ ସେଇ ଧନୁଯଜ୍ଞ ଅନୁଷ୍ଠାନ ଛଳନାରେ ସେ କିପରି କୃଷ୍ଣ ବଳରାମଙ୍କୁ ମଥୁରା ନେବା ପାଇଁ ତାଙ୍କୁ ପ୍ରେରଣ କରିଛି, ଏବଂ ଯଦିଓ ଧନୁଯଜ୍ଞ ଅନୁଷ୍ଠାନ ବା ଧନୁଯଜ୍ଞ ଉତ୍ସବ ଦର୍ଶନ କରିବା ପାଇଁ କଂସ ଏ ସମ୍ବାଦ ପ୍ରେରଣ କରିଛି ଯେ ବ୍ରଜବାସୀମାନେ କୃଷ୍ଣ ବଳରାମ ଏବଂ ନନ୍ଦ ସହିତ ମଥୁରା ଆସିବେ, ଏବଂ କେବଳ ବ୍ରଜବାସୀମାନେ ନୁହନ୍ତି, ସମଗ୍ର ଜନପଦର ଅଧିବାସୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ଏହି ଧନୁଯଜ୍ଞ ଅନୁଷ୍ଠାନକୁ ଦର୍ଶନ କରିବା ପାଇଁ। ତେଣୁ ସମସ୍ତେ ଯାଉଛନ୍ତି ଏହି ଧନୁଯଜ୍ଞ ଅନୁଷ୍ଠାନକୁ ଦର୍ଶନ କରିବା ପାଇଁ। ତେବେ କଂସର ଅସଲ ଉଦ୍ଦେଶ୍ୟ ହେଉଛି ଏହି ଧନୁଯଜ୍ଞ ବାହାନାରେ କୃଷ୍ଣ ବଳରାମଙ୍କୁ ମଥୁରା ଅନୟନ କରି ତାଙ୍କୁ ଚାଣୁର ଏବଂ ମୁଷ୍ଟିକ ଦ୍ୱାରା ତାଙ୍କର ବଧ କାର୍ଯ୍ୟ ସମ୍ପାଦନ କରିବା। ଏହା ହେଉଛି କଂସର ଭିତରୀ ଉଦ୍ଦେଶ୍ୟ। ଏକଥା ଅକ୍ରୁର କହିଦେଇଛନ୍ତି କୃଷ୍ଣ ବଳରାମଙ୍କୁ। କିନ୍ତୁ ଯେତେବେଳେ କଂସ ନିର୍ଦ୍ଦେଶ ଦେଇଥିଲା ଅକ୍ରୁରଙ୍କୁ ଯେ ତୁମେ ବ୍ରଜଭୂମିକୁ ଯାଅ ଏବଂ କୃଷ୍ଣ ବଳରାମଙ୍କୁ ଧନୁଯଜ୍ଞ ଉତ୍ସବ ଦର୍ଶନ କରିବା ବାହାନାରେ ଏଠାକୁ ଆଣ, ଏଠାକୁ ଆଣିଲେ ମୁଁ ତାଙ୍କୁ ବଧ କରିବି ଚାଣୁର ଏବଂ ମୁଷ୍ଟିକ ଦ୍ୱାରା, କିନ୍ତୁ ସେତେବେଳେ କଂସ କହିଥିଲା ଅକ୍ରୁରଙ୍କୁ ଯେ ତୁମେ ଏସବୁ ଭିତରୀ ଉଦ୍ଦେଶ୍ୟ କୃଷ୍ଣ ବଳରାମଙ୍କୁ କହିବ ନାହିଁ ବା ଏହାକୁ ପ୍ରଘଟ କରିବ ନାହିଁ, ଯେହେତୁ ତୁମେ ମୋର ବିଶ୍ୱସ୍ତ ସେଥିପାଇଁ ମୁଁ ଏ କଥା ତୁମକୁ କହିଲି। ତୁମେ ନନ୍ଦ ଏବଂ କୃଷ୍ଣ ବଳରାମଙ୍କୁ କେବଳ ଏଇ କଥା କହିବ ଯେ ସମସ୍ତ ଜନପଦରୁ ଲୋକମାନେ ଆସୁଛନ୍ତି ଧନୁଯଜ୍ଞ ଉତ୍ସବ ଦର୍ଶନ କରିବା ପାଇଁ, ତେଣୁ ତୁମକୁ ମଧ୍ୟ ନିମନ୍ତ୍ରଣ କରାଯାଇଛି କଂସ ରାଜାଙ୍କ ଦ୍ୱାରା। ତୁମମାନେ ସବୁ ଦୁଧ ଦହି ଏବଂ ବିଭିନ୍ନ ପ୍ରକାର ଉପହାର ଦ୍ରବ୍ୟମାନ ସଂଗ୍ରହ କରି କଂସ ରାଜାକୁ ଭେଟିଦେବା ପାଇଁ ତୁମେମାନେ ସବୁ ଏହି ଧନୁଯଜ୍ଞ ଅବସରରେ ଆସ। କିନ୍ତୁ ଅକ୍ରୁର ଯେହେତୁ କୃଷ୍ଣ ବଳରାମଙ୍କର ଭକ୍ତ ଏବଂ ଯଦିଓ ସେ କଂସର କାର୍ଯ୍ୟ ସମ୍ପାଦନ କରୁଛନ୍ତି ବା କଂସ ନିକଟରେ ସେବା ଗ୍ରହଣ କରିଛନ୍ତି, କିନ୍ତୁ ତାଙ୍କର ହୃଦୟ ରହିଛି କୃଷ୍ଣ ବଳରାମଙ୍କ ନିକଟରେ। ତେଣୁ ଅକ୍ରୁରଙ୍କ ପାଇଁ କୃଷ୍ଣ ଏବଂ ବଳରାମ ହେଉଛନ୍ତି ଅନନ୍ୟ ଦୈବତ। ସେ ଅନ୍ୟ କୌଣସି ଦେବତାଙ୍କର ଉପାସନା କରୁନାହାନ୍ତି ଅକ୍ରୁର, ତାଙ୍କର ଆରାଧ୍ୟ ହେଉଛନ୍ତି କୃଷ୍ଣ ବଳରାମ। ତେଣୁ ଅକ୍ରୁର ତାଙ୍କର ବିଶ୍ୱସ୍ତତାର ପ୍ରମାଣ ଦେବାକୁ ଯାଇ ଏହି ରହସ୍ୟ କୃଷ୍ଣ ବଳରାମଙ୍କ ନିକଟରେ ଉଦ୍ଘାଟନ କରିଦେଇଛନ୍ତି ଯେ କଂସ ଏହିପରି ଭାବରେ ଆପଣଙ୍କୁ ଧନୁଯଜ୍ଞ ବାହାନାରେ ଡାକିନେଇ ସେଠାରେ ଚାଣୁର ଏବଂ ମୁଷ୍ଟିକ ଦ୍ୱାରା ଆପଣଙ୍କୁ ବଧ କରିବାର ଉଦ୍ୟମ କରୁଛି। ଯେତେବେଳେ କୃଷ୍ଣ ଏବଂ ବଳରାମ ଅକ୍ରୁରଙ୍କ ମୁଖରୁ ଏ କଥା ଶ୍ରବଣ କଲେ, ସେତେବେଳେ ସେ ତତ୍କ୍ଷଣାତ୍ ହସିବାକୁ ଲାଗିଲେ, ଜୋରରେ ହସିବାକୁ ଲାଗିଲେ କୃଷ୍ଣ ଏବଂ ବଳରାମ। କାରଣ ସେ ଭାବିଲେ ଯେ ଯେଉଁ କଂସ ଆମମାନଙ୍କୁ ବଧ କରିବା ପାଇଁ ଏସବୁ ସୁନ୍ଦର ବ୍ୟବସ୍ଥା କରିଛି, ଧନୁଯଜ୍ଞ ଉତ୍ସବର ଅନୁଷ୍ଠାନ କରୁଛି, ପ୍ରକୃତ ପକ୍ଷେ ଆମେ ଯେତେବେଳେ ଏଇ ଧନୁଯଜ୍ଞ ଉତ୍ସବ ଦେଖିବା ପାଇଁ ମଥୁରା ଯିବୁ ସେତେବେଳେ ଆମର ତ ବଧ ହେବ ନାହିଁ, କିନ୍ତୁ ୟାର ପରିବର୍ତ୍ତେ କଂସର ହିଁ ବଧ ହେବ, କଂସ ହିଁ ମୃତ୍ୟୁକୁ ପ୍ରାପ୍ତ ହେବ। କିନ୍ତୁ ଏ ମୂର୍ଖ କଂସ ଏକଥା ଜାଣିନାହିଁ ଯେ ସେ ତାର କାଳକୁ ମୃତ୍ୟୁକୁ କୃଷ୍ଣ ବଳରାମ ରୂପରେ ଆହ୍ୱାନ କରୁଛି। ତେଣୁ ଏଇ କଥା ଚିନ୍ତା କରି କୃଷ୍ଣ ବଳରାମ ହସୁଛନ୍ତି ଏବଂ ପରବର୍ତ୍ତୀ ଅବସ୍ଥାରେ କୃଷ୍ଣ ବଳରାମ ନନ୍ଦ ମହାରାଜଙ୍କ ନିକଟକୁ ଗମନ କରି ତାଙ୍କୁ ଏ ସମାଚାର ପ୍ରଦାନ କରୁଛନ୍ତି ଅକ୍ରୁରଙ୍କର ଆସିବାର ଉଦ୍ଦେଶ୍ୟ ସମ୍ପର୍କରେ, ଯେ କଂସ କିପରି ଚତୁର୍ଦ୍ଦଶୀ ତିଥିରେ ଏକ ଧନୁଯଜ୍ଞ ଅନୁଷ୍ଠାନ କରୁଛି ଏବଂ ସେହି ଉତ୍ସବକୁ କିପରି ନନ୍ଦ ମହାରାଜଙ୍କ ସହିତ କୃଷ୍ଣ ବଳରାମ ଏବଂ ବ୍ରଜବାସୀମାନଙ୍କୁ ନିମନ୍ତ୍ରଣ କରାଯାଇଛି। ତେଣୁ କାଲି ପ୍ରଭାତରୁ ସମସ୍ତଙ୍କୁ ଏହି ଉତ୍ସବ ଦର୍ଶନ କରିବା ପାଇଁ ଯାତ୍ରା କରିବାକୁ ହେବ। କାରଣ ପରଦିନ ଅର୍ଥାତ୍ ଚତୁର୍ଦ୍ଦଶୀ ଦିନ ଉତ୍ସବ ସମ୍ପାଦିତ ହେବ, ତେଣୁ ଆଉ ସମୟ ନାହିଁ। ସେଥିପାଇଁ କୃଷ୍ଣ ବଳରାମ ନନ୍ଦ ମହାରାଜଙ୍କୁ ଏ ସୂଚନା ଦେଲେ। କିନ୍ତୁ କଂସର ଭିତର ଉଦ୍ଦେଶ୍ୟ କଥା ବା ଅସଲ ଉଦ୍ଦେଶ୍ୟ କଥା ସେ ପ୍ରଘଟ କଲେ ନାହିଁ। କାରଣ କୃଷ୍ଣ ବଳରାମ ଜାଣିଥିଲେ ଯେ ଯଦି ସେ ନନ୍ଦ ମହାରାଜଙ୍କୁ କଂସର ଅସଲ ଉଦ୍ଦେଶ୍ୟ କଥା କହିବେ, ତାହେଲେ କଂସ ମହାରାଜ କେବେ ହେଲେ କୃଷ୍ଣ ବଳରାମଙ୍କୁ ମଥୁରା ଯିବା ପାଇଁ ଆଦେଶ ଦେବେ ନାହିଁ। ତେଣୁ ଏ କଥାକୁ ସେ ଗୁପ୍ତ ରଖିଲେ। କଂସର ଅସଲ ଉଦ୍ଦେଶ୍ୟକୁ ଗୁପ୍ତ ରଖି କେବଳ ତାର ନିମନ୍ତ୍ରଣ କଥା କୃଷ୍ଣ ବଳରାମ ନନ୍ଦ ମହାରାଜଙ୍କୁ ସୂଚନା ଦେଲେ। ତେଣୁ ଯେତେବେଳେ ନନ୍ଦ ମହାରାଜ କଥା ଶ୍ରବଣ କଲେ ସେହି ରାତ୍ରିରେ, ସେତେବେଳେ ସେ କୃଷ୍ଣ ବଳରାମଙ୍କୁ ପ୍ରଶ୍ନ କରୁଛନ୍ତି ଯେ ଅବଶ୍ୟ ଏକଥା ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁନାହାନ୍ତି, ସେଟା ଜୀବ ଗୋସ୍ୱାମୀ ତାଙ୍କର ଗୋପାଳ ଚମ୍ପୁରେ ବର୍ଣ୍ଣନା କରୁଛନ୍ତି ଯେ ନନ୍ଦ ମହାରାଜ କୃଷ୍ଣ ବଳରାମଙ୍କୁ ପ୍ରଶ୍ନ କରୁଛନ୍ତି, କୃଷ୍ଣଙ୍କୁ ପ୍ରଶ୍ନ କରୁଛନ୍ତି ବିଶେଷ ଭାବରେ ଯେ କଂସ ଏ ଯେଉଁ ଧନଯଜ୍ଞ ଉତ୍ସବ ଅନୁଷ୍ଠାନ କରୁଛି ଏବଂ ଆମମାନଙ୍କୁ ନିମନ୍ତ୍ରଣ କରିଛି ଯିବା ପାଇଁ, ଏଥିରେ ତୋର ମତାମତ କ'ଣ? ସେ କୃଷ୍ଣଙ୍କୁ ପଚାରୁଛନ୍ତି ନନ୍ଦ ମହାରାଜ। ତେଣୁ ଯେତେବେଳେ ନନ୍ଦ ମହାରାଜ କୃଷ୍ଣଙ୍କୁ ତାଙ୍କର ମତାମତ ଜିଜ୍ଞାସା କରୁଛନ୍ତି, ତେଣୁ ଭଗବାନ କୃଷ୍ଣ ସଙ୍ଗେ ସଙ୍ଗେ ଉତ୍ତର ନ ଦେଇ ସେ ନନ୍ଦ ମହାରାଜ କହୁଛନ୍ତି ଯେ ଆପଣ ବ୍ରଜର ସମସ୍ତ ଜ୍ୟେଷ୍ଠ ଗୁରୁଜନ ସ୍ଥାନୀୟ ବ୍ୟକ୍ତିମାନଙ୍କୁ ଆହ୍ୱାନ କରି ସେମାନଙ୍କ ସହିତ ପ୍ରଥମେ ସମସ୍ତେ ବସି ଆମେ ପରାମର୍ଶ କରିବା, ବିଚାର ଆଲୋଚନା କରିବା, ତାପରେ ଆମେ ଏହା ସମ୍ବନ୍ଧରେ କୌଣସି ନିର୍ଣ୍ଣୟ ଗ୍ରହଣ କରିବା। ତେଣୁ ସଙ୍ଗେ ସଙ୍ଗେ ନନ୍ଦ ମହାରାଜ ଉପାନନ୍ଦ ଏବଂ ଅନ୍ୟ ଗୁରୁଜନ ଜ୍ୟେଷ୍ଠ ସ୍ଥାନୀୟ ବ୍ୟକ୍ତିମାନଙ୍କୁ ଆହ୍ୱାନ କରିଛନ୍ତି ଏବଂ ନନ୍ଦ ମହାରାଜଙ୍କ ଗୃହରେ ଏ ସଭା ବସିଛି ବିଚାର କରିବା ପାଇଁ। କାରଣ ଆଉ ସମୟ ନାହିଁ, କାରଣ ସକାଳୁ ସମସ୍ତଙ୍କୁ ଯିବାକୁ ପଡ଼ିବ, ତେଣୁ ସେମାନେ ଯିବେ ବା ନ ଯିବେ ସେ ସମ୍ବନ୍ଧରେ ପ୍ରଥମେ ବିଚାର ହେବା ଆବଶ୍ୟକ। ତେଣୁ ଯେତେବେଳେ ସମସ୍ତ ଗୁରୁଜନ ସ୍ଥାନୀୟ ବ୍ୟକ୍ତିମାନେ ଆସିଛନ୍ତି, ସେତେବେଳେ ଭଗବାନ ଶ୍ରୀକୃଷ୍ଣ ନନ୍ଦ ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି। ସେ କହୁଛନ୍ତି ଯେ ଏହା ବିଚାର କରିବା ଯୋଗ୍ୟ ଯେ କଂସ ଯେଉଁ ନିମନ୍ତ୍ରଣ ପ୍ରେରଣ କରିଛି, ଯଦି ଆମେ ତାର ନିମନ୍ତ୍ରଣକୁ ରକ୍ଷା ନ କରୁ ତାର ଫଳାଫଳ କ'ଣ ହେବ? ତେଣୁ ଭଗବାନ କୃଷ୍ଣ ବିଚାର କରି କହୁଛନ୍ତି ଯେ ଆମେ ଯଦି କଂସର ନିମନ୍ତ୍ରଣକୁ ରକ୍ଷା ନ କରୁ ତାହେଲେ କଂସ କ୍ରୋଧ ପ୍ରକାଶ କରିବ ଯେ ବ୍ରଜବାସୀମାନେ ଅତି ଉଦ୍ଧତ ହୋଇଗଲେଣି, ସେମାନେ କଂସର ନିର୍ଦ୍ଦେଶକୁ ଆଉ ମାନୁନାହାନ୍ତି, ତେଣୁ କଂସ କ୍ରୋଧାନ୍ୱିତ ହୋଇ ବ୍ରଜବାସୀମାନଙ୍କୁ ଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରିବ। ତେଣୁ ସମସ୍ତେ କଂସର କ୍ରୋଧର ଶିକାର ହେବେ, ଆଉ ଆମେ ଯଦି କଂସର ଆଦେଶକୁ ପାଳନ କରିବା, ଅର୍ଥାତ୍ କଂସ ଯେପରି ଆଦେଶ ଦେଇଛି ସବୁ ବ୍ରଜବାସୀମାନେ ଦୁଧ ଦଧି ଘୃତ ଆଦି ସଂଗ୍ରହ କରି ବିଭିନ୍ନ ପ୍ରକାର ଉପଢୌକନ ଉପହାର ସଂଗ୍ରହ କରି କଂସ ନିକଟକୁ ଯାଇ ବ୍ରଜଭୂମି ତରଫରୁ ତାଙ୍କୁ ଏସବୁ ଉପହାରମାନ ପ୍ରଦାନ କରିବେ, ଭେଟ ବସ୍ତୁ ପ୍ରଦାନ କରିବେ, ତାହେଲେ କଂସ ଅତିଶୟ ପ୍ରୀତ ହେବ, ବ୍ରଜବାସୀମାନଙ୍କ ଉପରେ ତାର କ୍ରୋଧ ରହିବ ନାହିଁ, ତାହେଲେ ସେ ବ୍ରଜବାସୀମାନଙ୍କ ପ୍ରତି କୌଣସି ଅନିଷ୍ଟ ବା ଅମଙ୍ଗଳ କାମନା କରିବ ନାହିଁ। ଏବଂ ଏହା ସହିତ କଂସଠାରୁ ମଧ୍ୟ ଆମର କିଛି ଭୟ କରିବାର ନାହିଁ, ଯଦିଓ ଆମେ ଏହି ଧନୁ ଉତ୍ସବକୁ ଯିବା, କାରଣ ଆମେ କେବଳ ଏକାକୀ ବ୍ରଜବାସୀମାନଙ୍କ ସହିତ ଆମେ ଯାଉନାହୁଁ, କଂସ ବ୍ରଜବାସୀମାନଙ୍କୁ ନିମନ୍ତ୍ରଣ କରିବା ସହ ଜନପଦର ଅନ୍ୟ ଅଧିବାସୀମାନଙ୍କୁ ମଧ୍ୟ ନିମନ୍ତ୍ରଣ କରିଛି। ତେଣୁ ସମସ୍ତେ ଏହି ଉତ୍ସବ ଦେଖିବାକୁ ଯାଉଛନ୍ତି, ତେଣୁ ସମସ୍ତଙ୍କ ସହ ଆମେ ଯଦି ବ୍ରଜବାସୀମାନେ ଯିବା ତାହେଲେ ଏଥିରେ କିଛି ଭୟ କରିବାର ନାହିଁ। ଯଦି କେବଳ କଂସ ଆମମାନଙ୍କୁ ନିମନ୍ତ୍ରଣ କରିଥାନ୍ତା ତାହେଲେ ଆମେ କିଛି ସନ୍ଦେହ କରିଥାନ୍ତେ ଯେ କଂସର କିଛି ଭିତିରି ଉଦ୍ଦେଶ୍ୟ ରହିଛି, କିନ୍ତୁ ଯେହେତୁ ଏହା ଏକ ସାଧାରଣ ଉତ୍ସବ, ଜନସାଧାରଣଙ୍କ ପାଇଁ ଉତ୍ସବ ଉନ୍ମୁକ୍ତ ଏବଂ ସମସ୍ତ ଜନପଦର ଅଧିବାସୀମାନେ ଆସୁଛନ୍ତି ଏହି ଉତ୍ସବକୁ ଦର୍ଶନ କରିବା ପାଇଁ। ତେଣୁ ଏହି ଉତ୍ସବରେ ଯୋଗଦାନ କରିବା ଆମ ପାଇଁ ଭୟପ୍ରଦ ନୁହେଁ ବା ଆମର ଏହାଦ୍ୱାରା ଭୟଭୀତ ହେବାର କୌଣସି କାରଣ ନାହିଁ। ତେଣୁ ଯେତେବେଳେ ଭଗବାନ କୃଷ୍ଣ ଏପରି ମତ ବ୍ୟକ୍ତ କଲେ ସେତେବେଳେ ଉପାନନ୍ଦ ଯିଏକି କଂସଙ୍କର ନନ୍ଦ ମହାରାଜଙ୍କର ଜ୍ୟେଷ୍ଠ ଭ୍ରାତା ସେ କୃଷ୍ଣଙ୍କର ମତାମତକୁ ସମର୍ଥନ କଲେ ଯେ ହଁ କୃଷ୍ଣ ଯାହାକୁ କହୁଛି ତାହା ଠିକ ଯେ ଆମେ ଯଦି କଂସର ନିମନ୍ତ୍ରଣ ରକ୍ଷା କରିବା ନାହିଁ ତାହେଲେ କଂସ ଆମ ଉପରେ କ୍ରୋଧ ପ୍ରକାଶ କରି ବିଭିନ୍ନ ପ୍ରକାର ଉପଦ୍ରବ କରିବ ବ୍ରଜରେ। କିନ୍ତୁ ଆମେ ଯଦି ତାର ନିମନ୍ତ୍ରଣକୁ ରକ୍ଷା କରିବା ତାହେଲେ ଆମେ ଏହି ଉପଦ୍ରବରୁ ବଞ୍ଚିଯିବା ଏବଂ ଆମର ଏଥିରେ ପ୍ରକୃତ ପକ୍ଷେ କିଛି ଭୟ କରିବାର ନାହିଁ ଯେହେତୁ ଅନ୍ୟ ଜନପଦର ଅଧିବାସୀମାନେ ଏହି ଉତ୍ସବରେ ଯୋଗଦାନ କରିବାକୁ ଯାଉଛନ୍ତି। ତେଣୁ ଉପାନନ୍ଦଙ୍କର ମତାମତକୁ ଅନ୍ୟ ଜ୍ୟେଷ୍ଠ ବ୍ରଜବାସୀମାନେ ମଧ୍ୟ ସମର୍ଥନ କଲେ ଯେ କୃଷ୍ଣ ଯାହା କହୁଛନ୍ତି ତାହା ହିଁ ଠିକ, ଆମେ ସମସ୍ତେ କାଲି ପ୍ରଭାତରୁ ଏହି ଉତ୍ସବରେ ଯୋଗଦାନ କରିବା ପାଇଁ ଯାତ୍ରା ଆରମ୍ଭ କରିବା। ତେଣୁ ବର୍ତ୍ତମାନ ରାତିରେ ହିଁ ବ୍ରଜରେ ଘୋଷଣା କରି ଦିଆଯାଉ ଯେ ବ୍ରଜବାସୀମାନେ କାଲି ପ୍ରଭାତରୁ ମଥୁରା ଗମନ ପାଇଁ ପ୍ରସ୍ତୁତ ହେବେ। ତେଣୁ ନନ୍ଦ ମହାରାଜ ସେହି ରାତ୍ରିରେ ତାଙ୍କର କଟୁଆଳମାନଙ୍କୁ ଡାକି ନିର୍ଦ୍ଦେଶ ଦେଲେ ଯେ ତୁମେ ସମଗ୍ର ବ୍ରଜରେ ଘୋଷଣା କର ଯେ କାଲି ପ୍ରଭାତରୁ ସବୁ ବ୍ରଜବାସୀମାନେ ସେମାନଙ୍କର ଶକଟରେ ଦୁଧ ଦଧି ଘୃତା ଆଦି ସଂଗ୍ରହ କରି ଉପହାର ବସ୍ତୁମାନ ସଂଗ୍ରହ କରି ଏହି ଧନୁଯଜ୍ଞ ଅନୁଷ୍ଠାନରେ ଅଂଶଗ୍ରହଣ କରିବା ପାଇଁ ମଥୁରା ଯାତ୍ରା ପାଇଁ ପ୍ରସ୍ତୁତ ହୁଅନ୍ତୁ। ତେଣୁ ବ୍ରଜଭୂମିରେ ରାତିରେ ଘୋଷଣା କରି ଦିଆଗଲା ଯେ ସମସ୍ତେ କାଲି ପ୍ରଭାତରୁ ମଥୁରା ଗମନ ପାଇଁ ପ୍ରସ୍ତୁତ ହେବେ। ଏ କଥା ଶ୍ରବଣ କରି ଯଶୋଦା ମାତା ଯେତେବେଳେ ତାଙ୍କର ଗୃହରେ ଏପରି ଭାବରେ ସଭା ବସିଛି ଏବଂ ଆଲୋଚନା ହେଉଥିଲା ଏବଂ ଯଶୋଦା ମାତାଙ୍କୁ ଏ ଜ୍ଞାନ ହେଲା ଯେ କୃଷ୍ଣ ବଳରାମଙ୍କ ସହିତ ନନ୍ଦ ମହାରାଜ ଏବଂ ଅନ୍ୟ ବ୍ରଜବାସୀମାନେ କାଲି ମଥୁରା ଯିବା ପାଇଁ ଉଦ୍ୟତ ହେଉଛନ୍ତି, ଯଶୋଦା ମାତା ଏକ ସମୟରେ ଦୁଃଖ ଏବଂ କ୍ରୋଧ ପୂର୍ଣ୍ଣ ଭାବରେ ସେ ନନ୍ଦ ମହାରାଜଙ୍କ ସହିତ କଥାବାର୍ତ୍ତା କରିବା ବନ୍ଦ କରିଦେଇଛନ୍ତି। କାରଣ ନନ୍ଦ ମହାରାଜ ତାଙ୍କୁ ଜିଜ୍ଞାସା କରିନାହାନ୍ତି ବା ତାଙ୍କର ମତାମତ ନେଇନାହାନ୍ତି ଯଶୋଦା ମାତାଙ୍କର, ଅଥଚ କୃଷ୍ଣ ବଳରାମ ଆଉ ଅନ୍ୟ ବ୍ରଜବାସୀମାନଙ୍କୁ ନେଇ ବର୍ତ୍ତମାନ ନିଷ୍ପତ୍ତି କରିସାରିଲେଣି ଯେ କାଲି ସକାଳୁ ସେ ମଥୁରା ଗମନ କରିବେ, ତାଙ୍କର ମତାମତ ନିଆଯାଇନି। ତେଣୁ ଯଶୋଦା ମାତା ଦୁଃଖ ପ୍ରକାଶ କରୁଛନ୍ତି ଏବଂ କ୍ରୋଧ ମଧ୍ୟ ତାଙ୍କର ପ୍ରକାଶିତ ହେଉଛି ନନ୍ଦ ମହାରାଜଙ୍କ ଉପରେ ଯେ ସେ ତାଙ୍କୁ ନ ପଚାରି କାହିଁକି ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି, ତେଣୁ ସେ କଥା କହିବା ବନ୍ଦ କରିଦେଇଛନ୍ତି। ଏବଂ କୃଷ୍ଣ ବଳରାମ ଯେତେବେଳେ ଆସୁଛନ୍ତି ଯଶୋଦା ମାତାଙ୍କ ନିକଟକୁ ତାଙ୍କୁ ମନେଇବା ପାଇଁ, ଯଶୋଦା ମାତା ତାଙ୍କର କୌଣସି କଥା ନ ଶୁଣି ସେ ଭାବୁଛନ୍ତି ଇଏ ପିଲା ଲୋକ କୃଷ୍ଣ ବଳରାମ ଏମାନେ ଜାଣନ୍ତିନି ମଥୁରା ଗଲେ କ'ଣ ହେବ, ଏମାନେ ଡେଇଁଛନ୍ତି ଏ ସମାଚାର ପାଇ ଯେ ମଥୁରା ଯିବେ ସବୁ ଯଜ୍ଞ ଦେଖିବେ। ତେଣୁ ଯଶୋଦା ମାତା ତାଙ୍କୁ ଆକଟ କରି କହୁଛନ୍ତି ତୁମେ ସବୁ ଚୁପଚାପ ବସ, ତୁମେ କେହି ଯାଉନ କାଲି ମଥୁରା, କେହି ଯାଇପାରିବ। ଏପରିକି ଯଶୋଦା ମାତା କୃଷ୍ଣ ବଳରାମଙ୍କୁ ଲୁଚାଇବା ପାଇଁ ମଧ୍ୟ ବ୍ୟବସ୍ଥା କରୁଛନ୍ତି ତାଙ୍କୁ ଯେପରି ନନ୍ଦ ମହାରାଜ ନେଇପାରିବେ। ଏଣେ ନନ୍ଦ ମହାରାଜ ଯେତେବେଳେ ଦେଖୁଛନ୍ତି ଯଶୋଦା ମାତାଙ୍କର ଏପରି ଭାବ, ସେ ଆସି ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି। ସେତେବେଳେ ଯଶୋଦା ମାତା କହୁଛନ୍ତି ଯେ କାଲି କୃଷ୍ଣ ବଳରାମ ଯାଉନାହାନ୍ତି ମଥୁରା, ବାସ୍ ମୁଁ ଆଉ କିଛି ଶୁଣିବାକୁ ଚାହୁଁନି। ନନ୍ଦ ମହାରାଜ ଅନେକ ଚେଷ୍ଟା କରୁଛନ୍ତି ଯଶୋଦା ମାତାଙ୍କୁ ବୁଝାଇବା ପାଇଁ ଏବଂ କହୁଛନ୍ତି ଯେ ଆମର ପ୍ରକୃତରେ ଏଥିରେ କିଛି ଭୟ କରିବାର ନାହିଁ ଯେହେତୁ ସମସ୍ତ ଜନପଦର ଅଧିବାସୀମାନେ ମଧ୍ୟ ଯାଉଛନ୍ତି, କେବଳ ବ୍ରଜବାସୀମାନେ ଯାଉନାହାନ୍ତି ବା କେବଳ କୃଷ୍ଣ ବଳରାମ ଯାଉନାହାନ୍ତି, ସମସ୍ତ ଜନପଦର ଅଧିବାସୀମାନେ ଯାଉଛନ୍ତି ଏବଂ ମୁଁ କୃଷ୍ଣ ବଳରାମର ପିତା ସାଥିରେ ଯାଉଛି ତାଙ୍କର ସାଙ୍ଗରେ, ତେଣୁ ଏଥିରେ ଭୟ ଦୂରିବାର କ'ଣ ଅଛି? କୃଷ୍ଣ ବଳରାମଙ୍କୁ ମୁଁ ସାଥିରେ ନେଇଯିବି ଏବଂ ମୁଁ ସାଥିରେ ଧରି ଆସିବି, ଏଥିରେ ତୁମର ଭୟ କରିବାର କ'ଣ ଅଛି? ଏହିପରି ଭାବରେ ନନ୍ଦ ମହାରାଜ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି ମାତା ଯଶୋଦାଙ୍କୁ, ତଥାପି ମାତା ଯଶୋଦା ମାନୁନାହାନ୍ତି। ଏଣେ ବ୍ରଜରେ ଯେତେବେଳେ ସମାଚାର ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ହୋଇଛି, ସେତେବେଳେ ଚାଲିଯିବେ ତାହେଲେ ଆମର ଆମମାନଙ୍କର ମୃତ୍ୟୁ ସୁନିଶ୍ଚିତ। ଆମର ଏଇ ଶରୀର ବୃଥା ରହି ଲାଭ କ'ଣ? ଶରୀର ଯଦି ପ୍ରାଣ ନ ରହିବ ତାହେଲେ ଶରୀର ରଖିବାର କୌଣସି ଆବଶ୍ୟକତା ନାହିଁ। ତେଣୁ ଏହିପରି ଭାବରେ ଗୋପୀମାନେ ଏ ସମ୍ବାଦ ଶ୍ରବଣ କରି ଅତ୍ୟନ୍ତ ଚିନ୍ତାକୁଳ ହୋଇ ଉଠିଛନ୍ତି। ତାଙ୍କର ହୃଦୟରେ ଯେପରି ବିରହର ଅଗ୍ନି ପ୍ରଜ୍ୱଳିତ ହୋଇଛି, ଆମେ ସେଦିନ ଆଲୋଚନା କରୁଥିଲେ ଯେ କିପରି ଭାବରେ ବିପ୍ରଲମ୍ଭ ସମ୍ଭୋଗରେ ସାହାଯ୍ୟ କରିଥାଏ ଏବଂ ଚାରି ପ୍ରକାର ବିପ୍ରଲମ୍ଭ ବା ବିରହ ରହିଛି। ଆମେ ସେଦିନ ଆଲୋଚନା କରିସାରିଛେ ପୂର୍ବରାଗ, ମାନ, ପ୍ରେମ ବୈଚିତ୍ୟ ଏବଂ ପ୍ରବାସ, ଏ ଚାରି ପ୍ରକାର ବିରହ ରହିଛି ଏବଂ ଏହି ଚାରି ପ୍ରକାର ବିରହ ମଧ୍ୟରେ ପ୍ରବାସ ବିରହ ଦୁଇ ପ୍ରକାର, ଯାହାକି ବୁଦ୍ଧିପୂର୍ବକ ପ୍ରବାସ ଏବଂ ଅବୁଦ୍ଧିପୂର୍ବକ ପ୍ରବାସ। ଏହି ଭେଦରେ ପ୍ରବାସ ବିରହ ଦୁଇ ପ୍ରକାର। ବୁଦ୍ଧିପୂର୍ବକ ପ୍ରବାସ ହେଉଛି ଯେଉଁ କାର୍ଯ୍ୟ ହେତୁ, କୌଣସି କାର୍ଯ୍ୟ ହେତୁ ଯେଉଁ ପ୍ରବାସ ସଂଗଠିତ ହୋଇଥାଏ ତାହାକୁ ବୁଦ୍ଧିପୂର୍ବକ ପ୍ରବାସ କୁହାଯାଏ ଏବଂ ଅବୁଦ୍ଧିପୂର୍ବକ ପ୍ରବାସ ହେଉଛି ଯାହାକି କୌଣସି କାରଣବଶ, ଯାହାକି ନିଜର କର୍ତ୍ତୃତ୍ୱର ବାହାରେ ଏପରି କୌଣସି କାରଣରେ ବଶବର୍ତ୍ତୀ ହୋଇ ଯେଉଁ ପ୍ରବାସ କରାଯାଏ ତାହାକୁ ଅବୁଦ୍ଧିପୂର୍ବକ ପ୍ରବାସ କୁହାଯାଏ, ଯେଉଁ କାରଣ କି ନିଜ ହାତରେ ନାହିଁ। ତେଣୁ ଏହି ବୁଦ୍ଧିପୂର୍ବକ ପ୍ରବାସ ତାହା ମଧ୍ୟ ଦୁଇ ପ୍ରକାର, ଗୋଟିଏ ହେଉଛି କିଞ୍ଚିତ ଦୂର ପ୍ରବାସ, ଆଉ ଗୋଟିଏ ହେଉଛି ଦୂର ପ୍ରବାସ। କିଞ୍ଚିତ ଦୂର ପ୍ରବାସ ହେଉଛି ଅଳ୍ପ ସମୟ ପାଇଁ ଯେଉଁ ପ୍ରବାସ ହୁଏ ବା ଦୂରକୁ ବ୍ୟକ୍ତି ବା ପ୍ରିୟ ବ୍ୟକ୍ତି ଚାଲିଯାଏ, ଯେପରି ଭଗବାନ କୃଷ୍ଣ ବୃନ୍ଦାବନରେ ଥିବା ସମୟରେ ସେ ଗୋଚାରଣ କରିବା ପାଇଁ ବୃନ୍ଦାବନର ଜଙ୍ଗଲକୁ ଯାଆନ୍ତି, ତେଣୁ ବ୍ରଜବାସୀମାନେ କିଛି ସମୟ ପାଇଁ ସେ କୃଷ୍ଣଙ୍କର ବିରହ ଅନୁଭବ କରନ୍ତି, କାରଣ କିଞ୍ଚିତ ଦୂରକୁ କୃଷ୍ଣ ଚାଲି ଯାଇଛନ୍ତି, ତେଣୁ କୃଷ୍ଣଙ୍କର ଅଦର୍ଶନରେ ଯେଉଁ ବିରହ ଅନୁଭୂତ ହୁଏ ତାହାକୁ କିଞ୍ଚିତ ଦୂର ପ୍ରବାସ କୁହାଯାଏ। କିନ୍ତୁ ଦୂର ପ୍ରବାସ ହେଉଛି ଯେ ଦୂରକୁ ଯେତେବେଳେ ପ୍ରିୟ ବ୍ୟକ୍ତି ଚାଲିଯାଏ ଏବଂ ତା ସହିତ ମିଳନର ସମ୍ଭାବନା ନଥାଏ ବା ଅନେକ ଦିନ ପରେ ମିଳନର ସମ୍ଭାବନା ଥାଏ ତାହାକୁ ଦୂର ପ୍ରବାସ କୁହାଯାଏ। ଏହି ଦୂର ପ୍ରବାସ ମଧ୍ୟ ତିନି ପ୍ରକାର, ଗୋଟିଏ ହେଉଛି ଭାବି ପ୍ରବାସ, ଭବନ ପ୍ରବାସ ଏବଂ ଭୂତ ପ୍ରବାସ। ତେଣୁ ଭାବି ପ୍ରବାସ ଅର୍ଥାତ୍ ପ୍ରିୟ ସହିତ ଭବିଷ୍ୟତରେ ବିରହ ସଂଗଠିତ ହେବ ତାହାକୁ ଭାବି ପ୍ରବାସ ବୋଲି କୁହାଯାଏ। ଭବନ ପ୍ରବାସ ଯେତେବେଳେ ପ୍ରିୟ ବ୍ୟକ୍ତି ଚକ୍ଷୁ ସମ୍ମୁଖରେ ଦୂରେଇ ଯାଉଛି, ପ୍ରବାସକୁ ଚାଲିଯାଉଛି ତାହାକୁ ଭବନ ପ୍ରବାସ ବୋଲି କୁହାଯାଏ। ଏବଂ ଭୂତ ପ୍ରବାସ ଅର୍ଥାତ୍ ଯେଉଁ ପ୍ରବାସ ସଂଗଠିତ ହୋଇ ସାରିଛି, ଅର୍ଥାତ୍ ପ୍ରିୟ ବ୍ୟକ୍ତି ଦୂରକୁ ଚାଲିଯାଇଛନ୍ତି ତାହାକୁ ଭୂତ ପ୍ରବାସ ବୋଲି କୁହାଯାଏ। ତେଣୁ ବର୍ତ୍ତମାନ ଗୋପୀମାନଙ୍କ ପାଇଁ ଏଇ ଭାବି ପ୍ରବାସର ଦୁଃଖ, ଭାବି ପ୍ରବାସର ବିରହ ଜନିତ ଦୁଃଖ ସେମାନେ ସମସ୍ତେ ଅନୁଭବ କରୁଛନ୍ତି ଯେ କୃଷ୍ଣ କାଲି ପ୍ରତ୍ୟୁଷରୁ ମଥୁରା ଗମନ କରିବେ, ତେଣୁ ତାଙ୍କ ସହିତ ଗୋପୀମାନଙ୍କର ବିରହ ହେବ, ବା କୃଷ୍ଣଙ୍କ ଠାରୁ ଗୋପୀମାନେ ବିରହ ଦୁଃଖ ଅନୁଭବ କରିବେ। ଏହି ଚିନ୍ତାରେ ଗୋପୀମାନଙ୍କ ହୃଦୟରେ ଏହି ଭାବି ପ୍ରବାସର ବିରହ ଅଗ୍ନି ପ୍ରଜ୍ୱଳିତ ହୋଇଛି, ଯାହାଫଳରେ ସେମାନେ ଦୀର୍ଘଶ୍ୱାସ ଛାଡୁଛନ୍ତି। ତାଙ୍କର ଦୀର୍ଘଶ୍ୱାସରେ ଯେପରି ଉତ୍ତପ୍ତ ବାୟୁ ପ୍ରବାହିତ ହେଉଛି ଗୋପୀମାନଙ୍କର ଦୀର୍ଘଶ୍ୱାସରେ, କାରଣ ତାଙ୍କର ହୃଦୟରେ ଯେଉଁ ବିରହ ଅଗ୍ନି ପ୍ରଜ୍ୱଳିତ ହେଉଛି, ସେ ବିରହ ଅଗ୍ନିର ତାପରେ ଶ୍ୱାସ ବାୟୁ ମଧ୍ୟ ଉତ୍ତପ୍ତ ହୋଇଯାଇଛି। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି, କାଶ୍ଚିତ୍ ତତ୍କୃତ ହୃତ ତାପ ଶ୍ୱାସ ମ୍ଳାନ ମୁଖ ସ୍ତ୍ରୀୟ, କାଶ୍ଚିତ୍ ଅର୍ଥାତ୍ କୌଣସି କୌଣସି ଗୋପୀମାନଙ୍କର, କାରଣ କୃଷ୍ଣଙ୍କର ଅନେକ ଗୋପୀ ରହିଥିଲେ, ଯେପରି କୁହାଯାଏ 16,108 ଗୋପୀ ଥିଲେ, ତେବେ ଏମାନଙ୍କ ମଧ୍ୟରେ ଅନେକ ଗୁଡ଼ିଏ ଦଳ ରହିଥାନ୍ତି, ଯୁଥ ଯାହାକୁ କୁହାଯାଏ, ଅନେକ ଯୁଥରେ ଗୋପୀମାନେ ରହିଛନ୍ତି ଏବଂ ପ୍ରତିଟି ଯୁଥର ଜଣେ ଜଣେ ଯୁଥପତି ରହିଛନ୍ତି, ଅର୍ଥାତ୍ ମୁଖ୍ୟ ଗୋପୀ ରହିଛନ୍ତି। ଗୋଟିଏ ଗୋଟିଏ ଦଳର ସମଭାବାପନ୍ନ କେତେ ଗୁଡ଼ିଏ ଗୋପୀମାନଙ୍କର ଦଳ ମଧ୍ୟରେ ପ୍ରତିଟି ଦଳର ଜଣେ ଜଣେ ମୁଖ୍ୟ ଗୋପୀ ରହିଛନ୍ତି। ତେଣୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ଏହି ପ୍ରସଙ୍ଗ, ସେ କହୁଛନ୍ତି, କାଶ୍ଚିତ୍ ତତ୍କୃତ ହୃତ ତାପ ଶ୍ୱାସ ମ୍ଳାନ ମୁଖ ସ୍ତ୍ରୀୟ, କେଉଁ କେଉଁ ଗୋପୀମାନଙ୍କର ଏହି ହୃଦୟରେ ଭାବି ବିରହର ଅଗ୍ନି ପ୍ରଜ୍ୱଳିତ ହେବା ଦ୍ୱାରା ଯେଉଁ ଉତ୍ତପ୍ତ ଶ୍ୱାସ, ଦୀର୍ଘଶ୍ୱାସ ନିର୍ଗତ ହେଉଛି, ତାର ପ୍ରଭାବରେ ସେମାନଙ୍କର ମୁଖଶ୍ରେୟ ଅର୍ଥାତ୍ ମୁଖର ସୌନ୍ଦର୍ଯ୍ୟ ମ୍ଳାନ ପଡ଼ିଯାଇଛି। ଯେପରି ପ୍ରଖର ସୂର୍ଯ୍ୟ କିରଣରେ ବ୍ୟକ୍ତିର ମୁଖମଣ୍ଡଳ ମ୍ଳାନ ପଡ଼ିଯାଏ ସୂର୍ଯ୍ୟ ତାପରେ, ଠିକ୍ ସେହିପରି ଏହି ଗୋପୀମାନଙ୍କର ହୃଦୟରେ ପ୍ରଜ୍ୱଳିତ ବିରହ ଅଗ୍ନିର ଅଗ୍ନିରୁ ଉଦ୍ଭୂତ ଯେଉଁ ଉତ୍ତପ୍ତ ଶ୍ୱାସର ପ୍ରଭାବରେ ସେମାନଙ୍କର ମୁଖମଣ୍ଡଳର ସୌନ୍ଦର୍ଯ୍ୟ ମ୍ଳାନ ପଡ଼ିଯାଇଛି। ସେମାନେ ବିଷର୍ଣ୍ଣ ବଦନା ହୋଇଯାଇଛନ୍ତି। କେବଳ ଏହି କଥା ଚିନ୍ତା କରି ଯେ କାଲି ପ୍ରତ୍ୟୁଷରୁ ଭଗବାନ କୃଷ୍ଣ ମଥୁରା ଗମନ କରିବେ, କୃଷ୍ଣଙ୍କ ସହିତ ତାଙ୍କର ଦୀର୍ଘ ବିରହ ଅନୁଷ୍ଠିତ ହେବ, ବିରହ ଯନ୍ତ୍ରଣା ସେ ଭୋଗ କରିବେ, ଏହି ଭାବି ବିରହର ଆଶଙ୍କାରେ ସେମାନଙ୍କର ହୃଦୟ ବିରହ ଅଗ୍ନିରେ ପ୍ରଜ୍ୱଳିତ ହେଉଛି। ତେଣୁ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହି ଶ୍ଳୋକର ବ୍ୟାଖ୍ୟାରେ କହୁଛନ୍ତି ଯେ ଯେତେବେଳେ ଶ୍ରୀ ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତଙ୍କୁ କାଶ୍ଚିତ୍ ଶବ୍ଦ ପ୍ରୟୋଗ କରି କୌଣସି ଗୋପୀମାନଙ୍କ ସମ୍ବନ୍ଧରେ ବା ଗୋପୀମାନଙ୍କର ଅବସ୍ଥା ସମ୍ବନ୍ଧରେ ବର୍ଣ୍ଣନା କରୁଛନ୍ତି, ଯେଉଁ ଗୋପୀମାନଙ୍କର ମୁଖସ୍ତ୍ରୀୟ ମଳିନ ପଡ଼ିଯାଇଛି, ମ୍ଳାନ ହୋଇଯାଇଛି, ସେ ଗୋପୀମାନେ ପ୍ରକୃତ ହେଉଛନ୍ତି ଭଦ୍ରା ଗୋପୀଙ୍କର ନେତୃତ୍ୱରେ ଯେଉଁ ଗୋପୀମାନେ ରହିଛନ୍ତି, ଯେଉଁ ଯୁଥ ରହିଛି, ଯେଉଁ ଦଳ ରହିଛି ଗୋପୀମାନଙ୍କର, ଏବଂ ଯେଉଁ ଗୋପୀମାନଙ୍କ ଦଳର ମୁଖ୍ୟ ହେଉଛନ୍ତି ଭଦ୍ରା, ସେ ହେଉଛନ୍ତି ଯୁଥପତି, ସେହି ଭଦ୍ରା ଗୋପୀଙ୍କର ଆନୁଗତ୍ୟ ଗୋପୀମାନଙ୍କ ସହ ଏଇ ଯେଉଁ ଦଳ ଗୋପୀମାନେ ଯେତେବେଳେ ଶ୍ରବଣ କରିଛନ୍ତି ଏହି ସମାଚାର, ସେହିମାନଙ୍କର ଏପରି ଅବସ୍ଥା ହୋଇଛି, ସେମାନଙ୍କର ହୃଦୟ ଭାବି ବିରହ ଅଗ୍ନିରେ ପ୍ରଜ୍ୱଳିତ ହୋଇ ତାଙ୍କର ଉତ୍ତପ୍ତ ଶ୍ୱାସ ଦ୍ୱାରା ମୁଖମଣ୍ଡଳ ମ୍ଳାନ ପଡ଼ିଯାଇଛି। ପୁଣି କହୁଛନ୍ତି, ସଂସଦ ଦୁକୁଳ ବଳୟ କେଶ ଗ୍ରନ୍ଥସ୍ କାଶ୍ଚନ, ପୁଣି ଆଉ ଗୋଟିଏ ଗୋପୀମାନଙ୍କର ଦଳ କଥା କହୁଛନ୍ତି, ସେମାନଙ୍କର ଅବସ୍ଥା କଥା ବର୍ଣ୍ଣନା କରୁଛନ୍ତି ଶ୍ରୀ ସୁଖଦେବ ଗୋସ୍ୱାମୀ। ଯେ ଗୋଟିଏ ଦଳର ଗୋପୀମାନଙ୍କର ଏପରି ଅବସ୍ଥା ହେଇଛି କୃଷ୍ଣଙ୍କର ମଥୁରା ଗମନ ପ୍ରସଙ୍ଗ ଶ୍ରବଣ କରି, ଆଉ ଗୋଟିଏ ଦଳର ଗୋପୀ ଯାହାଙ୍କର ମୁଖ୍ୟ ହେଉଛନ୍ତି ଶ୍ୟାମଳା, ଶ୍ୟାମଳା ସଖୀ ହେଉଛନ୍ତି ଇଏ ଦଳର ମୁଖ୍ୟ ଯୁଥପତି, ତେଣୁ ଶ୍ୟାମଳା ସଖୀଙ୍କ ଦଳରେ ଏହିପରି ପ୍ରତିକ୍ରିୟା ଦେଖାଦେଇଛି ସେ ଗୋପୀମାନଙ୍କ ଦଳରେ ଭଗବାନ କୃଷ୍ଣଙ୍କର ମଥୁରା ଗମନ ପ୍ରସଙ୍ଗ ଶ୍ରବଣ କରି, ଯେ ସେମାନେ ଭଗବାନ କୃଷ୍ଣଙ୍କର ମଥୁରା ଗମନ ପ୍ରସଙ୍ଗ ଶ୍ରବଣ କରିବା ମାତ୍ରେ ସେମାନଙ୍କ ହୃଦୟରେ ଏପରି ବିରହ ଅଗ୍ନି ପ୍ରଜ୍ୱଳିତ ହୋଇଛି ଏବଂ ସେମାନେ କ୍ଷୁଧା ତୃଷ୍ଣାକୁ ଭୁଲି ଯାଇଛନ୍ତି, ଖାଇବା ପିଇବାକୁ ସେମାନେ ତ୍ୟାଗ କରିଦେଇଛନ୍ତି ତତ୍କ୍ଷଣାତ୍, କାରଣ ରାତ୍ରି ସମୟରେ କେଉଁମାନେ ଭୋଜନ କରିବାକୁ ଯାଉଥିଲେ ରାତ୍ରି ଭୋଜନ କରିବା ପାଇଁ, କିନ୍ତୁ ଏ ସମ୍ବାଦ ଶ୍ରବଣ କରିବା ମାତ୍ରେ ଗୋପୀମାନେ ସେମାନଙ୍କର ଭୋଜନ କ୍ରିୟାକୁ ତ୍ୟାଗ କରିଦେଇଛନ୍ତି। କୃଷ୍ଣ ଯେତେବେଳେ ବ୍ରଜଭୂମି ତ୍ୟାଗ କରି ଚାଲିଯିବେ, ତାଙ୍କର ପ୍ରାଣ ଚାଲିଯିବ, ତାହେଲେ ଏଇ ଶରୀରକୁ ଭୋଜନ ପ୍ରଦାନ କରି ଲାଭ କ'ଣ? ଶରୀର ତ ଏପରି ମୃତ୍ୟୁ ନିଶ୍ଚିତ, ତେଣୁ ସେମାନେ ତାଙ୍କର ଭୋଜନ କ୍ରିୟାକୁ ତ୍ୟାଗ କରିଛନ୍ତି ଏବଂ ଅତ୍ୟଧିକ ଚିନ୍ତିତ ହୋଇପଡ଼ିଛନ୍ତି ସେମାନେ। ଏହା ହେଉଛି ବିରହର ଗୋଟିଏ ଦଶା। ବିରହର ଦଶଟି ଦଶା ରହିଛି। ସେ ଯେତେବେଳେ ପ୍ରିୟ ବିରହରେ ପ୍ରିୟା ବିରହ ଦୁଃଖ ଅନୁଭବ କରେ, ସେ ବିରହ ଦୁଃଖର ଦଶଟି ଅବସ୍ଥା କଥା ଆମର ଆଚାର୍ଯ୍ୟମାନେ ବର୍ଣ୍ଣନା କରିଛନ୍ତି। ତେଣୁ ସେଇ ବିରହର ଯୋଉ ଦଶଟି ଦଶା ହେଲା, ପ୍ରଥମ ଦଶା ହେଲା ଚିନ୍ତା, ଯେ ପ୍ରିୟ ବିରହରେ ଯେଉଁ ଚିନ୍ତା ପ୍ରିୟା ସେ ସମୟରେ ସବୁକିଛି ଭୁଲି କେବଳ ପ୍ରିୟର ହିଁ ଚିନ୍ତା କରିଥାଏ, ଆଉ ସବୁକିଛି ଭୁଲି ଯାଇଥାଏ। ତେଣୁ ଗୋପୀମାନେ ବର୍ତ୍ତମାନ କୃଷ୍ଣଙ୍କର ହିଁ କେବଳ ଚିନ୍ତା କରୁଛନ୍ତି। ଏ ହେଉଛି ବିରହର ଗୋଟିଏ ଦଶା, ଚିନ୍ତା, ଜାଗରଣ, ଉଦ୍ବେଗ, ତନୁକ୍ଷୀଣତା, ମଳିନ ଅଙ୍ଗତା, ପ୍ରଳାପ, ବ୍ୟାଧି, ଉନ୍ମାଦ, ମୋହ ଏବଂ ମୃତ୍ୟୁ, ଏ ଦଶଟି ଦଶା ଦେଖାଯାଏ ବିରହ ଅନୁଭବ କରୁଥିବା ବ୍ୟକ୍ତି ନିକଟରେ। ତେଣୁ ଗୋପୀମାନେ ଏପରି ଭାବରେ ଚିନ୍ତାଗ୍ରସ୍ତ ହୋଇଛନ୍ତି ଏବଂ କ୍ଷୁଧା ତୃଷ୍ଣାକୁ ଭୁଲି ଯାଇଛନ୍ତି, ଯାହାଫଳରେ ତୁରନ୍ତ ତାଙ୍କର ଶରୀର ଶୁଷ୍କ ହୋଇଯାଇଛି। ଯେପରି ବ୍ୟକ୍ତି ଅନେକ ଦିନ ଧରି ଖାଦ୍ୟପେୟ ଗ୍ରହଣ ନ କରିଲେ ସେପରି ତାର ଶରୀର ଶୁଷ୍କ ହୋଇଯାଏ ଏବଂ ସୂର୍ଯ୍ୟ ତାପ ଦ୍ୱାରା ଯେପରି ବ୍ୟକ୍ତିର ଶରୀର ମଧ୍ୟ ଶୁଷ୍କ ହୋଇଯାଏ। ତ ଗୋପୀମାନଙ୍କର ଦୁଇଟି ଯାକ ଅବସ୍ଥା ଏକ ସମୟରେ ସଂଗଠିତ ହେଉଛି। ଗୋଟିଏ ଅବସ୍ଥା ହେଉଛି ଯେ ସେମାନେ ଖାଦ୍ୟ ପାନ ତ୍ୟାଗ କରିଛନ୍ତି ଏବଂ ସେମାନଙ୍କ ହୃଦୟରେ ବିରହ ଅଗ୍ନି ପ୍ରଜ୍ୱଳିତ ହେଉଛି। ତେଣୁ ଦୁଇ ଦିଗରୁ ତାଙ୍କର ଚିନ୍ତା ହେଉଛି ଏବଂ ଶରୀର ଶୁଷ୍କ ହୋଇଯାଉଛି, ଯାହାଫଳରେ ତାଙ୍କର ତନୁକ୍ଷୀଣତା ଦେଖାଦେଇଛି ଏବଂ ଏହି ତନୁକ୍ଷୀଣତା ହେତୁ ଏହି ଗୋପୀମାନେ, ଶ୍ୟାମଳାଙ୍କର ନେତୃତ୍ୱାଧୀନ ଗୋପୀମାନେ, ସେମାନଙ୍କର ତନୁକ୍ଷୀଣତା ଦେଖାଦେଇଥିବା ହେତୁ ସେମାନଙ୍କର କ'ଣ ହେଇଛି, ସଂସ୍ରୋତ ଦୁକୁଳ, ତାଙ୍କର ବସ୍ତ୍ର ଶରୀରରୁ ଖସିଯାଉଛି ଏବଂ ବଳୟ ବା ମାନେ ହସ୍ତରେ ଯେଉଁ ବଳୟ ଧାରଣ କରିଛନ୍ତି, କଙ୍କଣ ଧାରଣ କରିଛନ୍ତି, ସେ କଙ୍କଣ ହାତରୁ ବାହାରି ଚାଲିଯାଉଛି, କାରଣ ତାଙ୍କର ହାତ ଗୁଡ଼ିକ ସବୁ ଏତେ କ୍ଷୀଣ ହୋଇଯାଇଛି, ତନୁ କ୍ଷୀଣ ଅଙ୍ଗ ଯେତେବେଳେ ଶରୀର କ୍ଷୀଣ ହୋଇଯାଇଛି, ଦୁର୍ବଳ ହୋଇଯାଇଛି, ତେଣୁ ହାତରେ ଯେଉଁ କଙ୍କଣ ଠିକ୍ ଭାବରେ ବସିଥିଲା ସେ କଙ୍କଣ ହାତ କ୍ଷୀଣ ହୋଇଯିବା ଦ୍ୱାରା ହାତରୁ ବାହାରି ଚାଲିଯାଉଛି ସଂସ। ବସ୍ତ୍ର ସବୁ ଖସି ଯାଉଛି ଶରୀର ଏବଂ କେଶ ଗ୍ରନ୍ଥ ଏବଂ କେଶର ଗ୍ରନ୍ଥି ସେମାନେ ଯୋଉ ଚୂଡା ବାନ୍ଧିଛନ୍ତି ଯେହେତୁ ବର୍ତ୍ତମାନ କୃଷ୍ଣଙ୍କର ଚିନ୍ତାରେ ସେମାନେ ବ୍ୟାକୁଳ ଶରୀର ପ୍ରତି ଧ୍ୟାନ ନାହିଁ କୃଷ୍ଣଙ୍କର ବିରହରେ ବ୍ୟାକୁଳ ହେଇଛନ୍ତି ତେଣୁ କେଶ ଗ୍ରନ୍ଥି ବିପର୍ଯ୍ୟସ୍ତ ହେଇଛି ସେ କେଶ ଗ୍ରନ୍ଥିର ଆଉ ଧ୍ୟାନ ଦେଇପାରୁନାହାନ୍ତି ଗୋପୀମାନେ ସେମାନେ ସଚେତନ ନୁହନ୍ତି କେଶ ଗ୍ରନ୍ଥି ପ୍ରତି ତେଣୁ ସେମାନେ ଯେଉଁଠାରେ ବସିଯାଉଛନ୍ତି ସେମାନେ ଥକା ହେଇ ବସିଯାଉଛନ୍ତି କେଉଁଠାରେ ଶୋଇଯାଉଛନ୍ତି କେଶ ବିନ୍ୟାସ ପ୍ରତି ତାଙ୍କର ଧ୍ୟାନ ନାହିଁ ତେଣୁ କେଶ ଗ୍ରନ୍ଥି ବିପର୍ଯ୍ୟସ୍ତ ହେଉଛି ଏହିପରି ଅବସ୍ଥାରେ ଚିନ୍ତାରେ ସେମାନେ ଦୀର୍ଘ ଶ୍ୱାସ ଛାଡ଼ୁଛନ୍ତି ଏବଂ ଏଇ ଭାବି ବିରହର ଚିନ୍ତାରେ ସେମାନେ ବ୍ୟାକୁଳ ହେଇ ପ୍ରଳାପ କରୁଛନ୍ତି ଗୋପୀମାନେ ପୁଣି ଶ୍ରୀ ଶୁକଦେବ ଗୋସ୍ୱାମୀ କହୁଛନ୍ତି ଅନ୍ୟାସ୍ତ ତଦନୁ ଧ୍ୟାନ ନିବୃତ୍ତ ଶେଷ ବୃତ୍ତୟ ଅନ୍ୟ କେହି ଗୋପୀମାନେ ଅନ୍ୟ ଗୋଟିଏ ଦଳ ଗୋପୀ ଯେଉଁମାନଙ୍କର ମୁଖ୍ୟ ହେଉଛନ୍ତି ଚନ୍ଦ୍ରାବଳୀ ଏ ଚନ୍ଦ୍ରାବଳୀଙ୍କର ଦଳ ଯେଉଁ ଗୋପୀମାନେ ରହିଛନ୍ତି ଚନ୍ଦ୍ରାବଳୀ ହେଉଛନ୍ତି ଯୁଥପତି ଏହି ଯୁଥର ଗୋପୀମାନେ ଅନ୍ୟାସ ଇଏ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏହାର ବ୍ୟାଖ୍ୟା କରି କହୁଛନ୍ତି ଏ ଗୋପୀମାନଙ୍କର ଦଳର ନାମକରଣ କରୁଛନ୍ତି ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଶ୍ରୀ ସୁଖଦେବ ଗୋସ୍ୱାମୀ କୌଣସି ଗୋପୀମାନଙ୍କର ନାମକରଣ କରିନାହାନ୍ତି ତେଣୁ ସେଥିପାଇଁ ସେ ଏହି ବର୍ଣ୍ଣନ ସମୟରେ ଅନ୍ୟାସ କାଶ୍ଚିତ ଏପରି ବ୍ୟବହାର କରୁଛନ୍ତି ଶବ୍ଦ ଯେ ଅନ୍ୟ କେଉଁ ଗୋପୀମାନେ ବା କେଉଁ ଗୋପୀମାନେ ଏହିପରି ବ୍ୟବହାର କରୁଛନ୍ତି ଶ୍ରୀ ସୁଖଦେବ ଗୋସ୍ୱାମୀ କାରଣ ଶ୍ରୀ ସୁଖଦେବ ଗୋସ୍ୱାମୀ ଏହି ଗୋପୀମାନଙ୍କର ସେହି ଗଭୀର ଭାବ ସମ୍ବନ୍ଧରେ ଚିନ୍ତା କରିବାକୁ ଚାହୁଁନାହାନ୍ତି କେବଳ ସେ ବାହ୍ୟ ଭାବରେ ତାର ବର୍ଣ୍ଣନା କରୁଛନ୍ତି କାରଣ ସେ ଜାଣିଛନ୍ତି ଯଦି ସେ ସେହି ଗୋପୀମାନଙ୍କର ନାମକରଣ କରିବେ ଏବଂ ସେମାନଙ୍କର ଗୁହ୍ୟ ଭାବର କଥା ଚିନ୍ତା କରିବେ ତାହେଲେ ହୁଏତ ଶୁକଦେବ ଗୋସ୍ୱାମୀ ସାତ ଦିନ ମଧ୍ୟରେ ମହାରାଜ ପରୀକ୍ଷିତଙ୍କୁ ଏହି ଭାଗବତ କଥା ଶ୍ରବଣ କରାଇ ପାରିବେ ନାହିଁ ସେ ଭାବାଭୀଷ୍ଟ ହୋଇଯିବେ କୃଷ୍ଣ ପ୍ରେମରେ ସେ ନିଜେ ବ୍ୟାକୁଳ ହୋଇଯିବେ ଶୁକଦେବ ଗୋସ୍ୱାମୀ ତେଣୁ ନିଜକୁ ରକ୍ଷା କରିବାକୁ ଯାଇ ସେ କେବଳ ଅନ୍ୟାସ କାଶ୍ଚିତ ଏପରି ଗୋପୀମାନଙ୍କୁ ସମ୍ବନ୍ଧରେ ବର୍ଣ୍ଣନା କରୁଛନ୍ତି କିନ୍ତୁ ସେମାନଙ୍କର ନାମକରଣ କରୁନାହାନ୍ତି କିନ୍ତୁ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଟୀକାରେ ଏହି ଗୋପୀମାନଙ୍କର ସବୁ ନାମକରଣ କରୁଛନ୍ତି କିଏ କେଉଁ ଯୁଥର ଗୋପୀମାନଙ୍କର ଏପରି କୃଷ୍ଣ ବିରହ ଶ୍ରବଣ ଜନିତ ଦଶା ଉଦ୍ରେକ ହେଉଛି ସେ ସମ୍ବନ୍ଧରେ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ବର୍ଣ୍ଣନା କରୁଛନ୍ତି ତେଣୁ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଚନ୍ଦ୍ରାବଳୀଙ୍କର ଯୁଥରେ ଥିବା ଗୋପୀମାନେ ସେମାନେ ଯେତେବେଳେ ଏ ସମ୍ବାଦ ଶ୍ରବଣ କରୁଛନ୍ତି ଯେ କୃଷ୍ଣ କାଲି ପ୍ରତ୍ୟୁଷରୁ ମଥୁରା ଗମନ କରିବେ ଏ ସମ୍ବାଦ ଶୁଣିବା ଶ୍ରବଣ କରିବା ମାତ୍ରେ ସେମାନେ ଭଗବାନ କୃଷ୍ଣଙ୍କର ବିରହ ଅନୁଭବ କରି ତାଙ୍କର ସମସ୍ତ ଚିତ୍ତବୃତ୍ତିକୁ ଭଗବାନ କୃଷ୍ଣଙ୍କର ଧ୍ୟାନରେ ଲଗାଇ ଦେଇଛନ୍ତି ତେଣୁ ଶ୍ରୀକଦେବ ଗୋସ୍ୱାମୀ କହୁଛନ୍ତି ଅନ୍ୟାସ ଅନ୍ୟ ଗୋପୀମାନେ ତଦନୁ ଧ୍ୟାନ ନିବୃତ ଶେଷ ବୃତ୍ତୟ ଅନ୍ୟ ସମସ୍ତ ବୃତ୍ତିରୁ ନିବୃତ ହୋଇ ସେ କୃଷ୍ଣଙ୍କର ହିଁ ଧ୍ୟାନ କରୁଛନ୍ତି ଏବଂ ଏପରି ଭାବରେ ସେ ତାଙ୍କର ଚିତ୍ତବୃତ୍ତିକୁ କୃଷ୍ଣଙ୍କଠାରେ ନିବିଷ୍ଟ କରିଛନ୍ତି ଯେ ସମସ୍ତ ଇନ୍ଦ୍ରିୟର କାର୍ଯ୍ୟ ସବୁ ସ୍ଥଗିତ ହୋଇଯାଇଛି ତାଙ୍କର ଗୋପୀମାନଙ୍କର ଇନ୍ଦ୍ରିୟମାନେ ଆଉ କୌଣସି କାର୍ଯ୍ୟ କରୁନାହାନ୍ତି ନିବୃତ ହୋଇଯାଇଛନ୍ତି ଇନ୍ଦ୍ରିୟମାନେ ତାଙ୍କର କାର୍ଯ୍ୟରୁ ବା ଇନ୍ଦ୍ରିୟ ବିଷୟରୁ ତେଣୁ ସେ ଗୋପୀମାନେ କୃଷ୍ଣଙ୍କର ଧ୍ୟାନରେ ଏପରି ଭାବରେ ନିବୃତ୍ତ ଚିତ୍ତ ହୋଇ ବସିଛନ୍ତି ଚନ୍ଦ୍ରାବଳୀଙ୍କ ଦଳର ଗୋପୀମାନେ ବା ଯୁଥର ଗୋପୀମାନେ ଯେ ନାଭ୍ୟ ଜାନନ୍ ଇମଂ ଲୋକମ୍ ସେମାନେ ଜାଣିପାରୁନାହାନ୍ତି ଯେ ତାଙ୍କର ଗୋଟିଏ ଶରୀର ଅଛି ଅର୍ଥାତ୍ ସେମାନେ ଶରୀର ଚେତନାର ଉର୍ଦ୍ଧ୍ୱକୁ ଚାଲିଯାଇଛନ୍ତି କୃଷ୍ଣ ଚେତନାରେ ନିବିଷ୍ଟ ଚିତ୍ତା ହୋଇଛନ୍ତି ଏହି ଗୋପୀମାନେ ଶରୀର ଚେତନାର ଉର୍ଦ୍ଧକୁ ଚାଲିଯାଇଛନ୍ତି। ତେଣୁ ଏଇ ଶରୀର ସମ୍ବନ୍ଧରେ ସେମାନେ କିଛି ଚିନ୍ତା କରିପାରୁନାହାନ୍ତି, ବା ୟଙ୍ଗ ଲୋକମ୍ ଏଇ ଲୋକ ସମ୍ବନ୍ଧରେ ତାଙ୍କର କୌଣସି ଜ୍ଞାନ ନାହିଁ, ବାହ୍ୟ ଜ୍ଞାନ ଶୂନ୍ୟ ହୋଇଛନ୍ତି। ବାହ୍ୟ ଜ୍ଞାନ ଶୂନ୍ୟ ଗୋପୀମାନେ କୃଷ୍ଣଙ୍କର ଚିନ୍ତାରେ ନିବିଷ୍ଟ ଚିତ୍ତ ହୋଇ ସବୁକିଛି ଭୁଲି ଯାଇଛନ୍ତି। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ ସେମାନଙ୍କର ତୁଳନା କରୁଛନ୍ତି ଆତ୍ମଲୋକଂ ଗତାଇବ। ଯେପରି ମୁକ୍ତିକାମୀମାନେ ଯୋଗୀମାନେ ଯେଉଁମାନେ ମୁକ୍ତି କାମନା କରିଥାନ୍ତି ସେମାନେ ଯେପରି ନିବିଷ୍ଟ ଚିତ୍ତରେ ଧ୍ୟାନ କରିଥାନ୍ତି, ସେମାନଙ୍କର ବାହ୍ୟ ବୃତ୍ତି ଯେପରି ନଷ୍ଟ ହୋଇଯାଇଥାଏ ବା ବାହ୍ୟ ବୃତ୍ତି ନଥାଏ, ସେମାନେ ସେହି ବ୍ରହ୍ମ ଧ୍ୟାନରେ ଲୀନ ହୋଇଥାନ୍ତି। ଠିକ୍ ସେହିପରି ଏହି ଗୋପୀମାନେ ଭଗବାନ କୃଷ୍ଣଙ୍କର ଧ୍ୟାନରେ ଲୀନ ହୋଇଛନ୍ତି, ସେମାନଙ୍କର ବାହ୍ୟ ଚେତନା ଲୁପ୍ତ ହୋଇଯାଇଛି। ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଯେ ଯଦିଓ ଗୋପୀମାନେ ନିର୍ବିଶେଷବାଦିନୀ ନଥିଲେ ବା ନିର୍ବିଶେଷ ବ୍ରହ୍ମର ଧ୍ୟାନ କରୁନଥିଲେ, ଯେଉଁ ଉଦାହରଣ ଏଠାରେ ଦିଆଯାଇଛି ମୁକ୍ତିକାମୀମାନଙ୍କର ଉଦାହରଣ, ସେମାନେ ସମସ୍ତେ ନିର୍ବିଶେଷବାଦୀ, ସେମାନେ ଭଗବାନଙ୍କ ସ୍ୱରୂପ ଉପରେ ବିଶ୍ୱାସ କରନ୍ତି ନାହିଁ, ଭଗବାନଙ୍କର ନିରାକାର ସ୍ୱରୂପ ଉପରେ ବିଶ୍ୱାସ କରିଥାନ୍ତି। ତେଣୁ ଭଗବାନଙ୍କର ନିରାକାର ସ୍ୱରୂପ ସେ ଜ୍ୟୋତି ସ୍ୱରୂପର ସେମାନେ ଧ୍ୟାନ କରିଥାନ୍ତି। କିନ୍ତୁ ଗୋପୀମାନେ ଭଗବାନଙ୍କର ନିର୍ବିଶେଷ ସ୍ୱରୂପର ଧ୍ୟାନ କରୁନାହାନ୍ତି, ସେ ନିର୍ବିଶେଷ ବ୍ରହ୍ମର ଯେଉଁ ଆଧାର ଆଶ୍ରୟ ଭଗବାନ ଶ୍ରୀକୃଷ୍ଣ, ଯେପରିକି ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି ବ୍ରହ୍ମଣ ହି ପ୍ରତିଷ୍ଠା, ଏହି ବ୍ରହ୍ମ ହିଁ ମୋର ଆଶ୍ରୟ ରହିଛି, ବ୍ରହ୍ମ ଜ୍ୟୋତି ମୋର ଶରୀରରୁ ନିର୍ଗତ ଜ୍ୟୋତି। ତେଣୁ ନିର୍ବିଶେଷବାଦୀମାନେ ସେ ଜ୍ୟୋତିକୁ ହିଁ ବ୍ରହ୍ମ ବୋଲି ଜ୍ଞାନ କରିଥାନ୍ତି, କିନ୍ତୁ ସେହି ଜ୍ୟୋତି ଭଗବାନ କୃଷ୍ଣଙ୍କ ଶରୀରରୁ ନିର୍ଗତ ଜ୍ୟୋତି। ତେଣୁ ସେହି ଜ୍ୟୋତିର ଆଶ୍ରୟ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ଗୋପୀମାନେ ଭଗବାନ କୃଷ୍ଣଙ୍କର ଧ୍ୟାନ କରୁଛନ୍ତି, ଜ୍ୟୋତିର ଧ୍ୟାନ କରୁନାହାନ୍ତି। ପୂର୍ଣ୍ଣ ପରମ ବ୍ରହ୍ମ ପରମ ପୁରୁଷ ସେହି କୃଷ୍ଣଙ୍କର ଧ୍ୟାନରେ ଏତେ ନିବିଷ୍ଟ ହୋଇଛନ୍ତି ଚନ୍ଦ୍ରାବଳୀ ଆଦି ଗୋପୀଗଣ। ତେଣୁ ସେମାନେ ସେହି ନିବିଷ୍ଟ ଚିତ୍ତ ହୋଇ ଯେଉଁ ଆନନ୍ଦ ଅନୁଭବ କରୁଛନ୍ତି ତାହା ବ୍ରହ୍ମାନନ୍ଦର ଆନନ୍ଦ ଠାରୁ କୋଟି ଗୁଣରେ ଅଧିକ ଆନନ୍ଦ ସେମାନେ ଅନୁଭବ କରୁଛନ୍ତି। ତେଣୁ ବ୍ରହ୍ମାନନ୍ଦ ବା ବ୍ରହ୍ମ ଧ୍ୟାନ କରୁଥିବା ଯୋଗୀମାନଙ୍କର ବା ମୁକ୍ତିକାମୀମାନଙ୍କର ଯେଉଁ ଆନନ୍ଦ, ସେ ଆନନ୍ଦ ଭଗବାନ କୃଷ୍ଣଙ୍କ ଧ୍ୟାନରେ ଯେଉଁ ଆନନ୍ଦ ପ୍ରାପ୍ତ ହେଉଛି ତା ନିକଟରେ ଅତି ତୁଚ୍ଛ। ଯଦି ଭଗବାନ କୃଷ୍ଣଙ୍କର ଧ୍ୟାନରେ ଯେଉଁ ଆନନ୍ଦ ଗୋପୀମାନେ ପ୍ରାପ୍ତ ହେଉଛନ୍ତି ସେ ଆନନ୍ଦକୁ ସାଗର ସହିତ ତୁଳନା କରାଯାଏ, ତାହେଲେ ବ୍ରହ୍ମାନନ୍ଦ ସେଇ ଏକ ଜଳ ବିନ୍ଦୁ ସଦୃଶ ବ୍ରହ୍ମାନନ୍ଦ। ତେଣୁ ଗୋପୀମାନେ ସେହି କୃଷ୍ଣଙ୍କର ଧ୍ୟାନରେ ନିବିଷ୍ଟ ଚିତ୍ତା ହୋଇଛନ୍ତି, ତାଙ୍କର ବାହ୍ୟ ବୃତ୍ତି ଲୁପ୍ତ ହୋଇଛି ଏବଂ କୃଷ୍ଣଙ୍କ ଧ୍ୟାନରେ ହିଁ ସେମାନେ ରହିଛନ୍ତି। କୃଷ୍ଣଙ୍କର ରୂପର ଧ୍ୟାନ, ତାଙ୍କର ଗୁଣାବଳୀର ଧ୍ୟାନ, ତାଙ୍କର ଏହିସବୁ କାର୍ଯ୍ୟାବଳୀର ଧ୍ୟାନ, ଏସବୁ ଧ୍ୟାନରେ ସେମାନଙ୍କର ବାହ୍ୟ ଜ୍ଞାନ ଲୁପ୍ତ ହୋଇଛି। ଏହିପରି ଭାବରେ ସେମାନେ ଧୀର ସ୍ଥିର ଚିତ୍ତରେ କୃଷ୍ଣ ଚେତନାରେ ନିମଗ୍ନ ହୋଇଛନ୍ତି। ସ୍ମରନ୍ତ୍ୟା ସା ପରା ସୌରେ ଅନୁରାଗ ସ୍ମିତେରିତା ହୃଦି ସ୍ପୃଶ ଚିତ୍ରପଦା ଗିରା ସମ୍ମୁହୁ ସ୍ତ୍ରୀୟ। ବର୍ତ୍ତମାନ ଶ୍ରୀ ସୁଖଦେବ ଗୋସ୍ୱାମୀ ଆଉ ଗୋଟିଏ ଦଳର ଗୋପୀମାନଙ୍କ କଥା ବର୍ଣ୍ଣନା କରୁଛନ୍ତି, ଆଉ ଗୋଟିଏ ଯୁଥର ଗୋପୀମାନଙ୍କ କଥା ବର୍ଣ୍ଣନା କରୁଛନ୍ତି, ଯାହାର ମୁଖ୍ୟ ହେଉଛନ୍ତି ଶ୍ରୀମତୀ ରାଧାରାଣୀ, ଯିଏକି ଯୁଥପତି। ତେଣୁ ଶ୍ରୀମତୀ ରାଧାରାଣୀଙ୍କ ଯୁଥର ଗୋପୀମାନଙ୍କର ଅବସ୍ଥା କ'ଣ ହେଇଛି ବର୍ତ୍ତମାନ ଶ୍ରୀ ସୁଖଦେବ ଗୋସ୍ୱାମୀ ସେମାନଙ୍କର ଅବସ୍ଥା କଥା ବର୍ଣ୍ଣନା କରୁଛନ୍ତି। ତେଣୁ ଶ୍ରୀ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସ୍ମରନ୍ତି ତା ପରା ସୌରେ ଅନୁରାଗ ସ୍ମିତେରିତା। ତେଣୁ ଶ୍ରୀମତୀ ରାଧାରାଣୀ ଏବଂ ତାଙ୍କ ଯୁଥର ଗୋପୀମାନେ ସେମାନେ ଭଗବାନଙ୍କର ଏହି ଭାବି ବିରହର କଳ୍ପନା କରି ଭଗବାନ କୃଷ୍ଣଙ୍କର ଏଠାରେ କୃଷ୍ଣଙ୍କୁ ସୌରେ ବୋଲି ସମ୍ବୋଧିତ କରାଯାଇଛି। ଶ୍ରୀ ସୁଖଦେବ ଗୋସ୍ୱାମୀ କୃଷ୍ଣ ବୋଲି କହୁନାହାନ୍ତି, କୃଷ୍ଣଙ୍କର ଗୁଣାବଳୀ ସ୍ମରଣ କରୁଥିବା କଥା କହୁନାହାନ୍ତି, କହୁଛନ୍ତି ସ୍ମରନ୍ତ୍ୟସ୍ତା ପରା ସୌରେ। ଅପରା ଅପରା ଗୋପୀମାନେ ସେମାନେ ସ୍ମରଣ କରୁଛନ୍ତି ସୌରେ, ଅର୍ଥାତ୍ ଯେ ସୌରୀ ସୌରୀଙ୍କର ଅନୁରାଗ ସ୍ମିତରିତା, ଅନୁରାଗପୂର୍ଣ୍ଣ ବଚନ ବା ଅନୁରାଗପୂର୍ଣ୍ଣ ବଦନ କଥା ଚିନ୍ତା କରି ବା ସ୍ମରଣ କରି ସେମାନେ ଚିନ୍ତା କରୁଛନ୍ତି। ତେଣୁ ଏଠାରେ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଟୀକାରେ କହୁଛନ୍ତି ଯେ ଶ୍ରୀ ସୁଖଦେବ ଗୋସ୍ୱାମୀ ଏଠାରେ କୃଷ୍ଣ ଶବ୍ଦର ବ୍ୟବହାର ନ କରି ଏ ସୌରେ ଶବ୍ଦର ବ୍ୟବହାର କାହିଁ କରୁଛନ୍ତି, କାରଣ କୃଷ୍ଣ ଶବ୍ଦ ବ୍ୟବହାର କରିବା ବହୁତ ସହଜ ଏଠାରେ, କାରଣ ଗୋପୀମାନେ କୃଷ୍ଣଙ୍କର କଥା ହିଁ ଚିନ୍ତା କରୁଛନ୍ତି, କିନ୍ତୁ ଶ୍ରୀ ସୁଖଦେବ ଗୋସ୍ୱାମୀ ସୌରେ ଶବ୍ଦର ବ୍ୟବହାର କାହିଁ କରୁଛନ୍ତି। ଏଠାରେ ଶ୍ରୀ ସୁଖଦେବ ଗୋସ୍ୱାମୀ ସୌରେ ଶବ୍ଦର ପ୍ରୟୋଗ ଏଥିପାଇଁ କରୁଛନ୍ତି ଯେ ଶ୍ରୀମତୀ ରାଧାରାଣୀ ଏବଂ ତାଙ୍କ ଯୁଥର ଗୋପୀମାନେ ଚିନ୍ତା କରୁଛନ୍ତି ଯେ କୃଷ୍ଣ ବର୍ତ୍ତମାନ ସେ ସୁରସନ କୂଳର କ୍ଷତ୍ରିୟ ବୋଲି ନିଜକୁ ଜ୍ଞାନ କରୁଛନ୍ତି, କାରଣ କୃଷ୍ଣ ଯେଉଁ ଯଦୁବଂଶରେ ଜନ୍ମଗ୍ରହଣ କରିଥିଲେ ସେ ବଂଶରେ ସୁରସନ ନାମକ ଜଣେ ରାଜା ଥିଲେ ଯିଏକି ମଥୁରାର ରାଜା ଥିଲେ ସୁରସେନ, ସେହି ଅନୁସାରେ ମଥୁରାର ନାମକରଣ ହେଇଛି ସୁରସେନ ପ୍ରଦେଶ। ସୁରସେନଙ୍କର ପିତା ଥିଲେ ଦେବମିଡ଼, ଦେବମିଡ଼ଙ୍କର ଦୁଇଟି ପତ୍ନୀ ଥିଲେ, ଗୋଟିଏ କ୍ଷତ୍ରିୟ ପତ୍ନୀ ଥିଲେ ଆଉ ଗୋଟିଏ ବୈଶ୍ୟ ପତ୍ନୀ ଥିଲେ, ତେଣୁ ଦେବମିଡ଼ଙ୍କର କ୍ଷତ୍ରିୟ ପତ୍ନୀ ଠାରୁ ସୁରସେନଙ୍କର ଜନ୍ମ ହେଇଥିଲା ମହାରାଜ ସୁରସେନଙ୍କର, ଏବଂ ତାଙ୍କର ବୈଶ୍ୟ ପତ୍ନୀ ଠାରୁ ପର୍ଜନ୍ୟ ମହାରାଜଙ୍କର ଜନ୍ମ ହେଇଥିଲା। ତେଣୁ ପର୍ଜନ୍ୟ ଏବଂ ସୁରସେନ ପ୍ରକୃତ ପକ୍ଷେ ଭ୍ରାତା, ଦୁଇ ଭ୍ରାତା, କିନ୍ତୁ ତାଙ୍କର ମାତା ଭିନ୍ନ ଭିନ୍ନ କିନ୍ତୁ ପିତା ଏକ। ତେଣୁ ପର୍ଜନ୍ୟ ମହାରାଜଙ୍କର ପୁତ୍ର ହେଲେ ନନ୍ଦ ମହାରାଜ ଏବଂ ସୁରସେନଙ୍କର ପୁତ୍ର ହେଲେ ବସୁଦେବ, ତେଣୁ ବସୁଦେବ ଏବଂ ନନ୍ଦ ମହାରାଜ ମଧ୍ୟ ଭ୍ରାତା, ଏହିପରି ଭାବରେ ତାଙ୍କର ସମ୍ବନ୍ଧ ରହିଛି। ତେଣୁ ସୁରସେନଙ୍କର କୂଳରେ ଜାତ ହୋଇଥିବା ହେତୁ ଏଠାରେ କୃଷ୍ଣଙ୍କୁ ସୌରେ ବୋଲି ଶ୍ରୀ ସୁଖଦେବ ଗୋସ୍ୱାମୀ ସମ୍ବୋଧନ କରୁଛନ୍ତି। ତେବେ ଗୋପୀମାନେ ଏକଥା କାହିଁ କହିବାକୁ ଯାଉଛନ୍ତି ଯେ କୃଷ୍ଣ ସୌରେ? ତେଣୁ ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଏହାର ତାଙ୍କର ଟୀକାରେ କହୁଛନ୍ତି ଯେ ଗୋପୀମାନେ ବର୍ତ୍ତମାନ ଭାବୁଛନ୍ତି ଯେ ଏଇ କୃଷ୍ଣ ଯିଏକି ନନ୍ଦନନ୍ଦନ ଶ୍ରୀକୃଷ୍ଣ ଥିଲେ, ବ୍ରଜେନ୍ଦ୍ର ନନ୍ଦନ କୃଷ୍ଣ ଥିଲେ ଆମ ପାଇଁ, ସେ ବର୍ତ୍ତମାନ ମଥୁରା ଯିବା ପାଇଁ ଉଦ୍ୟତ ହୋଇଛନ୍ତି, ତେଣୁ ସେ ବର୍ତ୍ତମାନ ନିଜକୁ ସୁରସେନଙ୍କର ବଂଶଜ ବୋଲି ଜ୍ଞାନ କରୁଛନ୍ତି, କ୍ଷତ୍ରିୟ ବୋଲି ଜ୍ଞାନ କରୁଛନ୍ତି ନିଜକୁ, ତେଣୁ ନିଜ ପିତାମାତାଙ୍କର ରକ୍ଷା କରିବା ପାଇଁ, ବସୁଦେବ ଦେବକୀଙ୍କୁ ରକ୍ଷା କରିବା ପାଇଁ, ତାଙ୍କୁ ଉଦ୍ଧାର କରିବା ପାଇଁ ସେ ବର୍ତ୍ତମାନ ନିଜକୁ କ୍ଷତ୍ରିୟ ବୋଲି ଜ୍ଞାନ କରି ସେ ବସୁଦେବ ଦେବକୀଙ୍କୁ ରକ୍ଷା କରିବା ପାଇଁ ସେ ବର୍ତ୍ତମାନ ମଥୁରା ଯିବା ପାଇଁ ଉଦ୍ୟତ ହୋଇଛନ୍ତି, ତେଣୁ ତାଙ୍କର ବର୍ତ୍ତମାନ କ୍ଷତ୍ରିୟ ବୁଦ୍ଧି ଆସିଯାଇଛି, ସେ ଆଉ ନନ୍ଦ ମହାରାଜଙ୍କର ପୁତ୍ର ଭାବରେ ନିଜକୁ ଜ୍ଞାନ କରୁନାହାନ୍ତି, ନନ୍ଦନନ୍ଦନ ବା ଯଶୋଦାନନ୍ଦନ ଜ୍ଞାନ ତାଙ୍କର ଦୂରୀଭୂତ ହୋଇଯାଇଛି, ତେଣୁ ଏହି କ୍ଷତ୍ରିୟ ବୁଦ୍ଧି ଆସିଥିବା ହେତୁ ସେମାନେ ତାଙ୍କୁ ସୌରେ ବୋଲି ସମ୍ବୋଧନ କରୁଛନ୍ତି। ତେଣୁ ପ୍ରକୃତ ପକ୍ଷେ ସେମାନେ ସମ୍ବୋଧନ କରୁନାହାନ୍ତି, ଆକ୍ଚୁଆଲି ସୁଖଦେବ ଗୋସ୍ୱାମୀ ସମ୍ବୋଧନ କରୁଛନ୍ତି ଯେ ସ୍ମରନ୍ତି ସା ପରା ସୌରେ ଅନୁରାଗ ସ୍ମିତରିତା। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସୌରୀଙ୍କର ଏଇ ସ୍ମିତ ହାସ୍ୟଯୁକ୍ତ ମୁଖମଣ୍ଡଳର ସ୍ମରଣ କରୁଛନ୍ତି ଶ୍ରୀମତୀ ରାଧାରାଣୀ ଏବଂ ତାଙ୍କ ଯୁଦ୍ଧର ଗୋପୀମାନେ, କାରଣ କୃଷ୍ଣଙ୍କର ବର୍ତ୍ତମାନ ସେଇ କ୍ଷତ୍ରିୟ ଜ୍ଞାନ ଆସିଛି ଯେ ସେ କ୍ଷତ୍ରିୟ କୁଳୋଦ୍ଭବ, ତେଣୁ ସେ ମଥୁରା ଯିବା ପାଇଁ ଉଦ୍ୟତ ହେଇଛନ୍ତି, ବହୁତ ଆଗଭର ହେଇଛନ୍ତି। ଯେଉଁ ବ୍ରଜବାସୀମାନଙ୍କର ପ୍ରେମରେ କୃଷ୍ଣ ଏତେ ବନ୍ଧା ହେଇଥିଲେ ଯେ ବ୍ରଜବାସୀମାନଙ୍କୁ ଭୁଲି ପାରନ୍ତି ନାହିଁ, ଏପରିକି ଗୋପୀମାନଙ୍କ ପ୍ରତି ଭଗବାନ କୃଷ୍ଣଙ୍କର ଯେଉଁ ପ୍ରେମ, ସେ ପ୍ରେମ କଥା ସ୍ମରଣ କରି ଶ୍ରୀମତୀ ରାଧାରାଣୀ ଏବଂ ଗୋପୀମାନେ ଚିନ୍ତା କରୁଛନ୍ତି ଯେ ଯେଉଁ କୃଷ୍ଣ ଆମମାନଙ୍କ ପ୍ରତି ତାଙ୍କର ପ୍ରେମ ପ୍ରକାଶ କରି ସେ ଦିନେ କହିଥିଲେ, ନପାରେ ହୁଁ ନିରବଧ ସଂୟୁଜା ସ୍ୱସାଧୁ କୃତ୍ୟଂ ବିବୁଧା ଇଶା ପିବ ଯା ମାଂ ଭଜନ ଦୁର୍ଜର ଗେହ ଶୃଙ୍ଖଳା ସମୃଷ୍ଟ ପ୍ରତିୟାତୁ ସାଧୁନା। ତେଣୁ ଏ କୃଷ୍ଣ ଦିନେ ଗୋପୀମାନଙ୍କର ପ୍ରେମ ଦ୍ୱାରା ଆବଦ୍ଧ ହେଇ ଗୋପୀମାନଙ୍କୁ କହିଥିଲେ ଯେ ହେ ଗୋପୀଗଣ, ତୁମମାନଙ୍କର ଯେଉଁ ପ୍ରେମ ମୋ ପ୍ରତି, ମୁଁ ତାର ସେ ପ୍ରେମର ଋଣକୁ ପରିଶୋଧ